ओम नमो भगवते वासुदेवाय। श्रीमद् भगवत गीतार तृतीय अध्याय एक त्रिश श्लोक गतकाली मैंने पाठ करते भगवान कर्मर उपसंहार कर जीवन निष्काम कर्म जोग कर फलत प्राप्त है से संदेह ना जो मैंने सेटा कर पार ना केवल आपको सत्य बोली मानुछन विश्वास कर भगवान भक्ति एत महान आचरणकारी पुरुष को छाड़ दियो जहाँ को विश्वास कर फल प्राप्त हो आमर कौन अति ओडिया जहाँ कह गए अति हीन संस्कार जब जीवन गोटे अति हीन संस्कार बहुत कम संस्कार थाए विश्वास आणवाटा बहुत कष्ट जाए पूर्वर पुण्य ना प्रचुर पाप रही हीन स्वभाव हीन वृत्ति ईर्षा द्वेष एगुड़िक भरी रही तो भक्ति करा कष्ट तार विश्वास स्तर को आसाटा कष्ट से भागवत जो महिमा रही भक्ति जो महिमा रही स्वल्पमप्यस्य धर्मस्य त्रायते महत भया स्वल्प शब्द भगवान ये लगे ये देखिए भगवान स्वल्प कहीं कहले स्वल्पटा को बहुत जगह तुम लगे पार अजामिल बहुत किसी कर स्वल्प भक्ति पार हो गए स्वल्प शब्द लगे ये भगवान से कथा ये कौन जे मे मत विदम नित्यम अनुतिष्ठ मानवा श्रद्धावंत अनुसूयते मुचिंते अभी कर्म ही सी खाली विश्वास जी करूनी भगवान जो निष्काम कथा कहले भगवान पर कर्म करवा उचित आ फल आशा न रखी अभिमान न रखी एटा जी केवल विश्वास करते कर्म भी से धीरे धीरे शुणुले गत बलदेव विद्याभूषण कौन कहते पूर्वर कर्म तार क्षीण हो भक्ति अति महान आमर अति महान जिस नीच संस्कार संस्कार ये खराब आर द्वारा गोटे विश्वास स्थापन करवाटा बड़ कष्ट क्योंटा गोटे अति गुरुत्वपूर्ण महिमापूर्ण लगुनि सब जिन करोटा गोटे महिमापूर्ण लगुनि भक्तिपूर्ण लगुनि गोटे कठोर हृदय अत्यंत आसक्त हृदय कौन कर जीव जीव तार स्वभाव तार पूर्व संस्कार से जन्म होदि कहीं भी खाली विश्वास करुचे तार कौन मंगल हम ये कर्म जुग का शुणुले आम श्रद्धावंत तो अनुसूयन से श्रद्धावान थो आ ईर्षा कर भागवत बारंबार प्रसंग सब आसत भागवत धर्म कौन से विशेष लोक को सेमती कौन यानुष्टाय नरो राजन् न प्रमाद्यते कश्चित् धावन् निर्मील्यवानेत्रे न स्खलित् न पतेतिह हे राजन भागवत धर्म एभली लोक मैंने विश्वास थे आम मैंने भक्त ही जी विश्वास ना पूर्व पूर्व काल जो लोक गुड़ा थे आमिष से कर्मी से विश्वास थी पुराण से पढ़ुते भागवत टी पढ़ुते भागवत पढ़ले मोर उद्धार हो से आमिष खाऊ से विधि विधान जान ना जप करेंगे कि गोटे विश्वास रही समेंट सबस्टा जहाँ कहते समेंट टोटाली मानते मोटा मोटामोटी बढ़िया जो मोटामोटी हाँ गोटे विश्वास रही कहल भागवत पढ़ने मोर उधार हो बर्तमान गोटे भक्त को बुझा भी तुम कौन कर उधार से कौटे विश्वास कर गोटे सरल विश्वास विश्वास अच्छे विश्वास भितर गोटे टर्म सरल विश्वास विश्वास ना जो भक्त भक्ति पत्र को आईला कमी आस से विश्वास ना सरल विश्वास ना तुम सरल स्वाभाविक विश्वास ना जो गोटे जो जिन कर सब हाथ लगे तो गोटे गोटे विश्वास लग ना ये गोटे बर्तमान भक्त समाज को चैलेंज क्योंटा गोटे महिमा लगुन सेवा कले गोटे महिमा लगे अरे गोटे सेवाटा नामटा तो क्योंटा गुरुत्व लगे ईक्षण पुण्य व्यक्तिर लक्षण से पढ़ुचे ना सुलभ पुण्य मदाम राजन विश्वास ना जाए क्षण पुण्य व्यक्तिर लक्षण यानुष्टाय नुराजन्न प्रमाद्यते कश्चित् धावन् निर्मील्यवान् नेत्रे न स्खलित् न पतति ହେ ରାଜନ୍, ଏ ଭାଗବତ ଧର୍ମ ଏଭଳି, ତାର ଟୀକାରେ ସୁଧୀର ସ୍ୱାମୀ ଏତେ ସୁନ୍ଦର ଜିନିଷ ଲେଖିଛନ୍ତି, ଏଥିରେ କିଛି ପ୍ରତ୍ୟବାୟ ନାହିଁ କି ଦୋଷ ନାହିଁ। ଯେମିତି ଜଲ୍ଦି ଜଲ୍ଦି ଆଜି କିଏ କୋଉଠି କାର୍ଯ୍ୟରେ ଯିବ, ତାର ଆଜି ଗୋଟେ ଇମର୍ଜେନ୍ସି କାର୍ଯ୍ୟ ପଡ଼ିଛି, ମେଡିକାଲ କେସ୍ ପଡ଼ିଛି ବା କ'ଣ ଜରୁରୀ କାର୍ଯ୍ୟ ଅଛି, ତା ଦେହ ଖରାପ ଅଛି, ସେ ଗୋଟେ ଜଲ୍ଦି ଜଲ୍ଦି ଗୋଟେ କାମ, ଯେମିତି ଅର୍ଚ୍ଚନ କରୁଛନ୍ତି ଜଲ୍ଦି ଜଲ୍ଦି କରିଦେଉଛି, ଜଣେ ଭୋଗ ଲୋକ ତାକୁ ସମୟ ନାହିଁ, ଭକ୍ତମାନେ ଅପେକ୍ଷା କରୁଛନ୍ତି, ପ୍ରସାଦରେ ବାହାର କରି ଦେବାକୁ ପଡ଼ିବ, ସେ ଶୀଘ୍ର କରିଦେଉଛି। ଧାବଲ ନିର୍ମିଲବାନ ଏତେ ନ ସ୍ଖଲେ ତ ନ ପତା ଦିଅ, ତାର ପତନ ହବନି, ସ୍ଖଳନ ହବନି କି ଦୋଷ ଲାଗିବନି ଭାଗବତ ଧର୍ମ ଏଭଳି। କାରଣ ଭାଗବତ ଧର୍ମର ଅନ୍ତରେ ଭଗବାନ ହୃଦୟଟାକୁ ବୁଝୁଛନ୍ତି ନା, ଏଥିରେ ଖାଲି ଜଣେ ବିଶ୍ୱାସ କଲେ ତାର କୃତାର୍ଥ ହେଇଯିବ। ଶ୍ରୁତ୍ୱ ଅନିବଡ଼ିତ ଧ୍ୟାତ ଆଦୃତ ବା ଅନୁମୋଦିତ ସତ୍ୟ ପୁନାତି ସଦ୍ଧର୍ମ ଦେବ ବିଶ୍ୱଦ୍ରୋହ ବି। ସେମିତି ଭାଗବତର ଯେଉଁ ଯେଉଁ ଚରିତ୍ର ତୁମେ ଦେଖିବ, ସେ ଚରିତ୍ର ମାନଙ୍କରେ ଫଳଶ୍ରୁତି ଗୁଡ଼ିକ ରହିଛି, ଫଳଶ୍ରୁତି ଦେଇଯାଏନି। ଏଇ ଚରିତ୍ର ଯଦି ଶୁଣିବ, ସେ କରମନ୍ଦନ ମୁକ୍ତ ହେଇଯିବ, ସେ ବୈକୁଣ୍ଠ ପଳେଇବ, କିନ୍ତୁ ସେ ପଢ଼ିକି ଗୋଟେ ବୈକୁଣ୍ଠ ପଳେଇବ, ଯେ କରୁଛି ତାହେଲେ ସେ କୁଆଡ଼େ ଯିବ, ଯେ ପଢ଼ି ଦେଇକି ସେ ବୈକୁଣ୍ଠ ଖାଲି ଶୁଣିଲେ, କିନ୍ତୁ ଅଜାମ୍ବଳି ଚରିତ୍ର ଶୁଣ, ଯେକୌଣସି ଚରିତ୍ର ଲାଷ୍ଟକୁ ତୁମେ ଦେଖିବ କରମନ୍ଦନ ମୁକ୍ତ ହେଇଯିବ, କରମନ୍ଦନ। ଭାଗବତ କହୁଛନ୍ତି, ସୁଖଦେବ କହୁଛନ୍ତି, ଯିଏ ସଳ କପଟ ଜାଣନ୍ତିନି, ଆମର ବିଶ୍ୱାସ ନାହିଁ, କ'ଣ କଲେ ବି ମଠରେ ରହିଛନ୍ତି, ଭଜନ କରୁଛନ୍ତି, ଜପ କରୁଛନ୍ତି, ସାଧନ କରୁଛନ୍ତି, ଭାଗବତ ପଢ଼ୁଛନ୍ତି, କ'ଣଟା ବିଶ୍ୱାସ ତୁମେ କରୁଛ, କର, କାହାକୁ ବିଶ୍ୱାସ କରୁଛ ତୁମେ, ତାକୁ ପଚାରିଲେ ସେ କହିପାରିବ। ଏସବୁ କ୍ଷୀଣ ପୂର୍ଣ୍ଣ ବ୍ୟକ୍ତିର ଲକ୍ଷଣ, ପୁଣ୍ୟ ନାହିଁ। ଆମେ ସବୁ ଦେଖିଛୁ ଯେଉଁ ମାଆମାନେ, ସେ ଆମର ମାଆମାନେ ବି ସବୁ ଚାରିଟା ଏକାଦଶୀ କରନ୍ତି ନା, ବଡ଼ ଏକାଦଶୀ, ସେ ଆମେ ବଡ଼ ଏକାଦଶୀ କରିଦେଲେ, ଏଇଟା ବଡ଼ ଏକାଦଶୀ, ଆରେ ବଡ଼ ଛୋଟ କ'ଣ, ଆଉ ତା ମହିମା ସବୁ ଶୁଣିଛନ୍ତି, ଏ ଚାରିଟା ବଡ଼ ଏକାଦଶୀ କରିଦେଲେ ଆଉ ଜୀବନରେ ପାପ, ସେ ବଡ଼ ଏକାଦଶୀ କରିକି ପୁଣି ରୁଟି ପରଟା ଖାଇବେ, ଆଉ ସେଟା ଚାଉଳଟା ଖାଇଲେ ଅଲଗା, ଆଉ ସେ ଗହମଟା ଯେ ଚାଉଳ ସେଟା ନୁହେଁ, ଅର୍ଣ୍ଣ ଖାଇଲେ ପାପ, ଗୋଟେ ତାହାର ସିଏ ଏତେ ତତ୍ତ୍ୱ ଜାଣିନି, କିନ୍ତୁ ଗୋଟେ ସରଳ ବିଶ୍ୱାସ ତାଙ୍କର ଅଛି, ଏଇଟା କରିଦେଲେଟା ହବ। ଜଗନ୍ନାଥ ଯିବ ଆଜି, ସେ ଜଗନ୍ନାଥ ରଥରେ ବାହାରୁଛନ୍ତି, ଗୋଟେ ନଡ଼ିଆ ବାଡ଼ି ନ ବାଡ଼େଇଲେ, ଯେତେ ଗରିବ ଲୋକ ଠାକୁର ଗୋଟେ ନଡ଼ିଆଟା ଦେବାକୁ ପଡ଼ିବ, ବାଡ଼େଇବାକୁ ପଡ଼ିବ, ତାଙ୍କ ଗୋଟେ ସରଳ ବିଶ୍ୱାସ ଥିଲା। ଦେନ୍ ଗୋଟେ ଇଲିମିଟେଡ୍ ସମୟ, ଗୋଟେ ବହୁତ ହାୟର ଷ୍ଟାଟସ୍ରେ କିଛି ନଥିଲା, ଆମର କ'ଣ ରୁଲ୍ସ ରେଗୁଲେସନ୍ ବହୁତ ଭଲ କରାହଉଛି, ବହୁତ ତୁମେ ନୀତି ନିୟମ ବହୁତ ଦେଖାଉଛ, କିନ୍ତୁ ତୁମର ସ୍ୱାଭାବିକ ଯେଉଁ ବିଶ୍ୱାସଟା ନାହିଁ, ଏଇଟା ଗୋଟେ ଏଇଟା ଚ୍ୟାଲେଞ୍ଜ ବର୍ତ୍ତମାନ। କୌଣସି ଗୋଟେ ପିଲାକୁ ତୁମେ ସରଳରେ ବୁଝେଇ ପାରିବନି, ଆଉ ସେ ବହୁତ ନୀତି ନିୟମ ପାଳନ କରୁଛି, ସାଧନ ମୁଁ ସାଧନ କରୁଛି, ତୁ ସାଧନ କର, ମଙ୍ଗଳା ଦିଆ, ଯାହା ବି କର, ତୋତେ ଗୋଟେ ସ୍ୱାଭାବିକ ବିଶ୍ୱାସଟା ରହୁନି ନା, କାହିଁକି ରହୁନି, ତୋର ସରଳତା ନାହିଁ, ପୂର୍ବର ପୁଣ୍ୟଟା ନାହିଁ, ଏ ଜନ ଭାଇ ସରଳ ହେଇ କିଛି କରିଦେ, ଗୁରୁ ସେଥିପାଇଁ ନିଷ୍କାମ କର୍ମଟା ଦିଆଗଲା, ଏଇଟା କରି କିଛି କମାଅ ହେଲେ ତୁମର ଗୋଟେ ବିଶ୍ୱାସ ଆସିବ। ଏମିତି କାହାର ଗୋଟେ ଜନ୍ମରୁ ପ୍ରବଚନ ଲେଖିଲେନି, ଶୁଣୁଥିଲେ ନା ଗତକାଲି, ଆ ପ୍ରାରମ୍ଭିକ ଅବସ୍ଥାରେ ଏମିତି କାହାର ନଥାଏ, ଯାହାର ପୂର୍ବରୁ ସ୍ୱୀକୃତ ଅଛି, ସେ ଫଟାଫଟ ବିଶ୍ୱାସ କରିନବ। ସେ ଜଣେ ଗୁରୁ, ଗୁରୁଙ୍କୁ ଗୋଟିଏ ଗୁରୁ, ସେ ଗୋଟିଏ ବାକ୍ୟ କହିବେ, ତାପରେ କ'ଣ ସମସ୍ତଙ୍କର ସବୁ ଶିଷ୍ୟଙ୍କର ପରସେଣ୍ଟେଜ କ'ଣ ସମାନ ରହିବ, ଫେତର ଅନ୍ତର ଆସିବ, କିନ୍ତୁ କାହିଁକି ତାର ସ୍ୱୀକୃତିରେ ତାର ତମ ତାକୁ ଡିସ୍କସନ କରିବ, ତ ଦେଖିବ ଲାଷ୍ଟ କନକ୍ଲୁଜନ ପାଇବ, ଏସବୁ ସ୍ୱୀକୃତିରେ ତାରତମ୍ୟ, ପୂର୍ବର ସ୍ୱୀକୃତି ଉପରେ ଡିପେଣ୍ଡ କରୁଛି। ଆଉ ଯଦି ପୂର୍ବରୁ ସ୍ୱୀକୃତି ଉପରେ ଡିପେଣ୍ଡ କରୁଛି, ତାହେଲେ ଆମେ ଚେଞ୍ଜେସ୍ କେମିତି କରିବା ନା, ଏଇ ଜନ୍ମରେ ଆଧୁନିକ ସ୍ୱୀକୃତି ଗୁଡ଼ା କମାଅ, ଅପରାଧ କରନି, ସରଳ ନିଷ୍ପଟ ହେଇକି ଭଗବାନଙ୍କୁ ପ୍ରାର୍ଥନା କରିକି ନିଜ ସାଧନ ଭୋଜନ କରିକି ଅପରାଧ କରନି, କରିଯାଆନ୍ତି ସେବା, ଏଇ ନିଷ୍କାମ କର୍ମ ଗୁଡ଼ା କଲାପରେ ତୋର ଚିତ୍ରଟା ଶୁଦ୍ଧି ହବ, ତା ସରଳ ଉପାୟରେ ସବୁ ଦିଆଗଲା। କେଉଁଥିରେ ଲୋକ ଆଜିକାଲି ଯେଉଁ ଆଜିକାଲି କାହା ପଣଟା କହିହବ, ଗୋଟେ ଯୁବକ ଆମେ ଯେତେ ଦୋଷ ଦେଲେ ତୁ ଏମିତି ହ ସେମିତି ହ, ତାର ତ ସଂସ୍କାର ସେତିକି ରହିଛି ନା, ତାକୁ କେବଳ ତାର ଗୋଟିଏ କହିବାର ଅଛି, ଗୋଟିଏ ମାନିବାର ଅଛି, ସିଏ ତା ଇଣ୍ଡିପେଣ୍ଡେଣ୍ଟକୁ ଛାଡ଼ିବାର, ତାକୁ ଯାହା କୁହା ସେତିକି କରିଦେବାର ଅଛି, ସିଏ କ'ଣ ତାକୁ କହିବା ପୂର୍ବରୁ ସିଏ ଆଗେ ଦେଖୁଛି ଯେତେ ମୋର କ'ଣ ଲାଭ ହବ, ଫଳଟା ଆଗେ ଦେଖୁଛି ନା, ସିଏ ଗୋଟେ ଜୀବର କଲ୍ୟାଣ ହେଇପାରୁନି, ସିଏ କାହିଁକି ଏଇଟା କଲେ ମୋର କ'ଣ ହବ, ଏଇ ସେଟା କଲେ ମୋର କ'ଣ ହବ, ଏଇଟା କଲେ କ'ଣ ହବ, ଭାଇ ତୁ କ'ଣ ହବ ବିଚାର କରୁନି, ବର୍ତ୍ତମାନ କର ନା, ନା ତୋର ସ୍ୱୀକୃତି ନା, ତୁ ଜାଣିପାରିବୁନି, କାରଣ ଏଠି ଗୋଟେ ଏଭଳି ତତ୍ତ୍ୱକୁ ଆମେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛେ, ଯେଉଁ ଯାହାକୁ ଦେଖିନେ ଯାହାକୁ ଶୁଣିନେ, କେବଳ ଗୋଟେ ଖାଲି ବିଶ୍ୱାସ କରିକି, ଏଇଟା ଅଚିନ୍ତ୍ୟ ଜିନିଷଟା ନା ଭଗବାନଙ୍କ ଜିନିଷଟା, ଭଗବାନଙ୍କର ଯାହା ସବୁ ଅଚିନ୍ତ୍ୟ, ଭଗବାନ କେବେ କହିଥିଲେ ଅର୍ଜୁନକୁ ଆମେ ପଢ଼ୁଛେ, ସେଇଟାକୁ ସତ୍ୟ ବୋଲି ମାନିବାକୁ ପଡ଼ିବ, ଏଇଟା ଅଚିନ୍ତ୍ୟ ଆଉ ତୁ କାହିଁକି ମୁଁ ମାନିବି, ସେଇଟା ନାମ ନାମ ଯେ ଭଗବାନ, ଏଇଟା ଅଚିନ୍ତ୍ୟ ନାମ ଭଗବାନ କ'ଣ କେମିତି ଆମେ କ'ଣ ଜାଣିଲେନି, ନାମ ଭଗବାନଙ୍କୁ ଆମକୁ କୁହା ହେଉଛି, ଏଇଟା ଅଚିନ୍ତ୍ୟ, ଭଗବାନ ଶବ୍ଦ ମାନେ ଜୀବ ଗୋସ୍ୱାମୀ କହୁଛନ୍ତି ସବୁ ହେଉଛି ଅଚିନ୍ତ୍ୟ, ଭଗବାନଙ୍କର ନାମ ରୂପ ଗୁଣ ସବୁ ହେଉଛି ଅଚିନ୍ତ୍ୟ। ଯେ ବୃନ୍ଦାବନ ଯେ ବୃନ୍ଦାବନ ଧାମ ଯାଇ ଦେଖିବ କଣ ଧାମ, ଏଠି କଣ ଭଗବାନ ଲୀଳା କରୁଥିଲେ, କୋଠା ବାଟି ହେଇଗଲାଣି କଣ, ଏଠି ଦେଖ ସବୁଆଡ଼େ କୋଠା ବାଟି ଘର ଦ୍ୱାରା, ଏଠି କଣ ଗୋଟେ ଭଗବାନଙ୍କ ଧାମ ଗୋଟେ କଣ କହୁଛନ୍ତି ମୁଁ କଣ କି ତାଙ୍କୁ କିଛି ଲାଗିବ। ସବୁ ତ ଅଚିନ୍ତ ଜିନିଷ ନା, ଅଚିନ୍ତ ଜଣେ ରିଏଲାଇଜ କେମିତି କରିବ, ତା ସ୍ୱୀକୃତି ନଥିଲା ହେଇପାରିବନି, ପୂର୍ବ ସ୍ୱୀକୃତି ଥିଲା ବଳବାନ। ସେପାଇଁ ଆଚାର୍ଯ୍ୟମାନଙ୍କର ଏତେ ବଡ଼ ଗୋଟେ ମହାନ ଦୟା, ଯାହା କୁହନ୍ତି ଭିକାରୀକି ରାଜକୁମାର ସେ କରୁଛନ୍ତି, ସବୁ ଗୋଟେ ହୀନ ଜୀବକୁ ତାକୁ ଆଣିକି ଏ ଯେଉଁ ମଠ ମନ୍ଦିର ଗୋଟେ ହେଭି ଟାସ୍କ, ଗୋଟେ ଯୋଉ ଗୋଟେ ବିବାହ ହେଲେ ପାଞ୍ଚଟା ଲୋକ ପାଞ୍ଚଟା ସ୍ତ୍ରୀ ରଖି ତୁମେ ବିବାହ ହେଲେ ତୁମେ ଯେତିକି ହେଡ଼େକ୍ ନାହିଁ, ତୁମର ଗୋଟେ ମନ୍ଦିରରେ ଯଦି ଦୁଇ ବିଗ୍ରହ ବିଗ୍ରହ ଅଛନ୍ତି, ଗୋମାତା ଅଛନ୍ତି, ବ୍ରହ୍ମଚାରୀ ସାଧୁପରେ ଅଛନ୍ତି, ତାକୁ ଚଳା ତାଠୁ ହେଡ଼େକ୍, ଗୋଟେ କମ୍ପାନୀ ଯାଏ ଇଏ ସେ ବଡ଼ ବଡ଼ ମନ୍ଦିର ଆମର ପ୍ରତିଦିନର ରୋଷେଇ ବାସ, ପ୍ରତିଦିନ କେତେ ଲୋକ ପାଇଁ ରୋଷେଇ, ବିବାହରେ ତୁମର କେତେ ବାବୁ ବିବାହରେ କେତେ ରୋଷେଇ କରିଥିଲ, ପୁଅ ବାହାଘର ହଜାରେ ହଜାରେ କି ଦେଢ଼ ହଜାର ଗୋଟେ ଦିନ ସହିଲ, ଆଉ କ'ଣ ଆଉ କ'ଣ ଡେଲି ହଜାର କରି ଖାଇବାକୁ ଦେଉଛ ନା କ'ଣ, କରୋଡ଼ପତି ଦେଉଛି ନା ପଚାରିଲ, ଆମର କେତେଟା ବର୍ଷକୁ କେତେଟା ଫେଷ୍ଟିଭାଲ ହଜାରେ, କେତେ ସାଧାରଣ ଇଏରେ ପାଞ୍ଚଶହ ସାତଶହ, ଏ ବଡ଼ ମନ୍ଦିରମାନଙ୍କର ଆଠଶହ ନଅଶହ ଡେଲି ରୋଷେଇ ହେଉଛି, ନଅଶହ ଲୋକଙ୍କର ପନିପରିବା ଖାଇବା ପାଣି ରହିବା, ସେଠି ପଇସା ଟ୍ରାଞ୍ଜାକ୍ସନ ତାଙ୍କ ହିସାବ ରଖ, ତା ଗଭର୍ଣ୍ଣମେଣ୍ଟକୁ ଦେ, ମଠ ଚଳା, ଯେଉଁମାନେ ସବୁ କରୁଛନ୍ତି ସେମାନେ କ'ଣ ଗୋଟେ ଗୋଟେ ପରିବାର ତୁମେ ଗୋଟେ ସ୍ତ୍ରୀ କ'ଣ ପାଞ୍ଚଟା ସାତଟା ସ୍ତ୍ରୀ ରଖିଲେ ବି ତାଙ୍କୁ ଏତିକି ହେଡ଼େକ୍ ହବନି, ସେଇଟା ସବୁ ପଇସା ଦ୍ୱାରା ମ୍ୟାନେଜ୍ କରିହବ ନା, ଏଇଟା ପଇସା ଦ୍ୱାରା ମ୍ୟାନେଜ୍ କରିହବନି, ପଇସା ଥିଲେ ବି ତୁମେ ମ୍ୟାନେଜ୍ କରିପାରିବନି, ଗୋଟେ ସେବା ଅନୁଷ୍ଠାନଟା ଏସବୁ କାହିଁକି ଆଚାର୍ଯ୍ୟମାନେ କରିକି ଯାଇଛନ୍ତି। ଗୋଟେ ଯିବ ଗୋଟେ ଝମେଳା ଭଳିଆ ଲାଗୁଛି ନା, ସେ ହେଠୁ ଘର ଦ୍ୱାରା ଛାଡ଼ିକି ଆଇଲି, ଏଠି ଆସି ସେଇ ଧନ୍ଦା, ଇଏ ତା ସାଙ୍ଗରେ ସେବା କରି, ଏ ସାଙ୍ଗରେ ଇଏ ତାର କରୁନି, ଏଇଟା କରୁନି, ସେଟା କରୁନି, ଭାଇ ଯିବୁ କୁଆଡ଼େ, ତୁ ରାସ୍ତା କୁଆଡ଼େ ନାହିଁ ନା, କୋଉ ଭୋଜନ କରିପାରିବୁ, ହବନି। ସେଥିପାଇଁ ସେ ଜାଣିକି ପକେଇଛନ୍ତି ଯିବ ଗୁଡ଼ାକୁ, ଯିବ ଏଠି କିଛି ସେବା କରିକି ଶୃଙ୍ଖଳିତ ହେଇ କିଛି ସ୍ୱୀକୃତିଟା କମ, ଆଉ ତାର ଯଦି ଗୃହ ସ୍ୱୀକୃତି ପଡ଼ିଯିବ, ଯଦି ସ୍ୱୀକୃତି ନାହିଁ କମେଇବ। ଏଥିପାଇଁ ଏସବୁ ଜିନିଷ କରାହେଇଥିଲା, ଏବଂ ନିଷ୍କାମ କର୍ମ ଯୋଉ ଗୁଡ଼ାକୁ ପୁରା ଆଡପ୍ଟ କରିଛନ୍ତି ଆଚାର୍ଯ୍ୟ, ବିଶେଷ କରି ଭକ୍ତିଧାନ ଠାକୁର ଆସିଗଲା ପରେ ଚେଞ୍ଜେସ୍ କରିଦେଲେ, ତାଙ୍କର ତାହେଲେ ସବୁ ଆର୍ଟିକଲ ଗୁଡ଼ାକ ମୁଁ ସବୁ ଦେଖୁଛି, ଆଗରୁ ଆଗରୁ ଗୁରୁକେନ୍ଦ୍ରିକ ପ୍ରାଣ, ଯୋଉ ଗୁରୁକେନ୍ଦ୍ର ଯୋଉ ଇଏ ଜିନିଷଟା ତାକୁ ବେଶୀ ପ୍ରୋମିନେଟ୍ କରାଯାଉନଥିଲା, କାହିଁକି ନା ଜଣେ ଗୁରୁକୁ ସେଭଳି ହୃଦୟରେ ଧାରଣ କରିଦେଉଥିଲା, ତାକୁ ଆଉ ଏତେ ଗୁରୁତତ୍ଵ ଗୁରୁ ଆଲୋଚନା ଏସବୁ ତାଙ୍କୁ କିଛି କହିବାକୁ, କାରଣ ସେମାନେ ସେଲ୍ଫ ଡିସିପ୍ଲିନ୍, ତାଙ୍କୁ ଏତେ କଥା ବୁଝିବାକୁ ପଡ଼ୁନଥିଲା, ସେମାନେ ସେ ତତ୍ତ୍ୱକୁ ସବୁ ଯାହା କହନ୍ତି ନିଜେ ପ୍ରାର୍ଥନା କରିକି ଭଗବତ ଶକ୍ତିଟାକୁ ଗୁରୁଙ୍କ ପାଖରେ ଦେଖୁଥିଲେ, ତାଙ୍କର ଆଉ ସବୁ କିଛି ସନ୍ଦେହ ନଥିଲା, ଆଉ ସେମାନେ ସବୁ ଗୁରୁ କଥା ମାନିକି ସେ କେବଳ ଭଜନ କଥା ଭଜନ କଥା ଶିଖାଉଥିଲେ। ଭକ୍ତିନ ଠାକୁର ଆସିକି ଟର୍ନ କଲେ, ଦେଖିଲେ ଏସବୁ ଭଜନ ଭଜନ କିଛି କରିପାରିବେନି, କିଛି କରିପାରିବେନି, ତାଙ୍କ ଗୁରୁଦେବ ଭଜନ ଭଜନ ଆନନ୍ଦି ସେ ଗୋଷ୍ଠୀ ଆନନ୍ଦି ଆରମ୍ଭ କଲେ, ସେ କହିଲେ ଏସବୁ ହବନି, ତାଙ୍କୁ ତ ମ୍ୟାନିଫେଷ୍ଟ ହେଲା ଆଉ, ସେ କହିଲେ ଏଟା କିଛି କରିପାରିବେନି ମାନେ, କାରଣ ସେ ଜାଣି ତାଙ୍କ ସେ ତ ଭଗବାନଙ୍କ ଲୋକ ନା, ଏଇ ଜଗତର ଜୀବ ଜଗତର ଯେଉଁ ଆତ୍ମାମାନେ ଅଛନ୍ତି ତାଙ୍କ ପାଇଁ କେଉଁଟା କଲ୍ୟାଣ, ତାଙ୍କ ପାଖକୁ ସେ ପ୍ରିନ୍ସିପଲ୍ଟା ଚାଲି ଆସେ, କାରଣ ଗୁରୁଙ୍କ କଥାଟାକୁ କେମିତି କାଟିଦେବ, ଆମେ କ'ଣ ଆମେ କାଟିପାରୁଛୁ କି, ଆମେ ଆଉ ଗୁରୁଦେବ ଯାହା କରିଥିଲେ ଆମକୁ ଇଚ୍ଛା ନଥିଲେ ସେଇଟା କରିବାକୁ ପଡ଼ୁଛି, କାହିଁକି ଆମେ ଶିଷ୍ୟ, ଇଚ୍ଛା ଥାଉ ସ୍ୱଭାବ ଥାଉ ଭଲ ଥାଉ ମନ ଥାଉ, ଗୁରୁ ଖୁସି ହେବେନି ଆମେ କିଛି, ସେ କେମିତି ଜିନିଷଟା ଚେଞ୍ଜେସ୍ କଲେ ନା, ସେମାନେ ସେଲ୍ଫ ଏମ୍ପାୱାର୍ଡ ଭଗବାନଙ୍କ ଦ୍ୱାରା ସେମାନେ ସବୁ ଏମ୍ପାୱାର୍ଡ ସବୁ ଶକ୍ତି ସମ୍ପର୍କ, ସେ ଦେଖିଲେ ଏସବୁ କରିପାରିବେନି, ଆମକୁ ସବୁ ନିଷ୍କାମ କର୍ମ ଯୋଗୁଁ ପକେଇବାକୁ ପଡ଼ିବ ସବୁ ନା, ସେ ସାଙ୍ଗ କହୁଥିଲେ ସବୁ ଯେତେ ନବଦୀପର ଜମି କିଣ, ପୂର୍ବଛନ୍ଦ ଆସି ଜମି ଜମି ସବୁ କହୁଥିଲେ ଆମକୁ ସେ ଜମିଟା ସବୁ କିଣ, ଚୈତନ୍ୟ ମଠରେ ଆମର କାଜି ସମାଧି, କାଜି ସେ ସମାଧିର ଯେଉଁ ବଜାରଟା କ'ଣ ସେଇଟା ବାମନ ପୋଖରୀ, ବାମନ ପୋଖରୀର ଅଧା ସମ୍ପତ୍ତି ହେଉଛି ଆମ ମଠର ଚୈତନ୍ୟ ମଠ, ସବୁ ନା ଲୋକ ମାଡ଼ି ବସିଛନ୍ତି ଦୋକାନ ଫୋକାନ ସେ ସବୁ ଘର, ସେ କହୁଥିଲେ ଶହେ ଟଙ୍କା ଦେଉଥିଲେ ସେ ଦୋକାନ ବି ସେ ଶହେ ଟଙ୍କା ଦେଉଛି, ଯେତେ ଜମି ଗଙ୍ଗାଟା ଆପଣ ଦେଖୁଛନ୍ତି ସେ ସବୁ ଲୋକ ଚାଷ କରୁ କରୁ କିଏ କୁଆଡ଼େ କ'ଣ ନେଇଗଲେଣି ସବୁ ଚୈତନ୍ୟ ମଠର, ଆଉ ଭକ୍ତି ଭକ୍ତିନାଥ ଠାକୁର କହୁଥିଲେ ସବୁ ଖଟ ଯା, ସେତେବେଳେ ବାବା ଜେନା ଯାଉଥିଲେ ନା ବିଲକୁ, ଆଉ ଶିଶୁ ବିଲକୁ ଯାଉଥିଲେ, ଆସି କହୁଥିଲେ ପନିପରିବା ଗାନ୍ଧାରୀ ବାଗିରେ ଧରି କେବେ ଖାଇବେନି ବାହାର ଜିନିଷ, ତୁମେ ଖଟିକି ତାଙ୍କୁ ଦେବ, ସେତେବେଳେ ସବୁ ଖଟିଥିଲେ ନା ବାବା ଜେନା, ନିଷ୍କାମ କର୍ମ ଯେଉଁ ଭଗବାନ ପାଇଁ କାମ କରିବା, ଆଉ ଅର୍ଜୁନ ଯୁଦ୍ଧ କରୁଥିଲ, ତୁମେ କ'ଣ ବଡ଼ ଲୋକ ହେଇଗଲ, ତୁମେ କି ମାଳି ଗଡ଼େଇବ, ଧରିଛ ତୁଳସୀ ଚିନ୍ତା କରୁଛ, ତୁଳସୀ ମାଳି ଧରି ଚିନ୍ତା କରୁଛ କୁଆଡ଼େ, କ'ଣ କି ଭୋଜନ କରିବ ତୁମେ? ସେ ସବୁ ଆଡ଼ପ୍ଟ କଲେ ସେ ସିଷ୍ଟମକୁ, ଆଉ ପ୍ରଭୁପାଦ ସେଇଟାକୁ ଭଲ ଭାବରେ ବୁଝିପାରିଲେ, ଭଲ ଭାବରେ ବୁଝିପାରିଲେ ଯଦିଓ ଭକ୍ତି ଚାଟା କରୁଛି। ପ୍ରଭୁପାଦ ଜୀ ମହାରାଜଙ୍କର ବହୁତ ଇଲାବଡ଼ ବୈଷ୍ଣବମାନେ ଥିଲେ, ମାନେ ବହୁତ ଯୋଗ୍ୟ ସମ୍ପନ୍ନ, କିନ୍ତୁ ସମୟ କାଳ ପରିସ୍ଥିତିରେ ଗୋଟେ ଜୀବକୁ କେମିତି ଆଣିକି ଭଜନ ମାର୍ଗରେ ପୁରିବାକୁ ପଡ଼ିବ, ଏ ଯୋଉ ଦୟାଟା ପ୍ରଭୁପାଦ ଦେଖିଲେ, ଏମିତି ତାଙ୍କୁ କିଛି କନସେସନ୍ ଦେଇକି ଜୀବକୁ ଟାଣିକି ଆଣିବାକୁ ପଡିବ, ନହେଲେ ସେ ବିଦେଶରେ ମନ୍ଦିର ପ୍ରଭୁପାତ କେବେ କରିପାରିନଥାନ୍ତି। ଯଦି ଭକ୍ତି ସିଦ୍ଧାନ୍ତ ସୃଷ୍ଟି ଠାକୁର ପ୍ରଭୁପାତ ମାନେ ଭକ୍ତିଦାନ ଠାକୁର ପ୍ରଭୁପାତ ଯଦି ନିୟମଟା କରିଛନ୍ତି, ପ୍ରଭୁପାତ ସେ ନିୟମଟା ଷ୍ଟ୍ରିକ୍ଟଲି ବି କରିଥାନ୍ତେ, କେବେ ପାରିନଥାନ୍ତେ। ସେ ପ୍ରଭୁପାତ କହିଲେ ମୁଁ କେବଳ ଗୋଟିଏ କାମ କରିଛି, ଚାରିଟା ନିୟମ ଆଉ ଷୋଳମାଳା ଜପ, ଏତେ କମାଇଛି କେବେ କରିନି, ସେଟାକୁ କେବେ କମ୍ପ୍ରମାଇଜ୍ କରିବିନି, କାରଣ ସେଇଟା ଷ୍ଟାଣ୍ଡାର୍ଡ ଆମର। କିନ୍ତୁ ଅଲଗା କେତେ ଜିନିଷକୁ ଆଲାଉ କରିଛନ୍ତି, ଯେମିତି ମାତାଜୀ ମାନେ ପୂଜା କରିବେ, ସାଙ୍ଗେ ସାଙ୍ଗେ ମାସି ଯାଇନଥିବା ବ୍ରାହ୍ମଣ ଦୀକ୍ଷା ଦେଇଦେଉଥିଲେ, ଦୁଇ ସାତ ଦିନ, ସାତ ଦିନ, ଦଶ ଦିନ, କାହିଁକି ନା ସେଣ୍ଟରଟା କରିବାର ଅଛି ନା, ଭଗବାନଙ୍କୁ ସେବା କରିବାର ଅଛି। ଆଜି ସିନା ସେମିତି ହେଇଥିଲା, ସେଇ ଭକ୍ତ ନାହାନ୍ତି ଆଜି କରିଛନ୍ତି, ସେ ଆଜି ଅଛି ଉଦ୍ୟ ଲକ୍ଷ ଲକ୍ଷ ଭକ୍ତ, ସେଇ ଭାରତୀୟ ଲୋକମାନେ ସେଠି ବିଦେଶୀ ଲୋକମାନେ ଆଜି ଭକ୍ତ ହଉଛନ୍ତି, ସେଠି ସବୁ କନସେ ଏବେ ବି ମାତାଜୀ ମାନେ ସବୁ ପୂଜା କରୁଛନ୍ତି ନା, ନହେଲେ କିଏ କରିବ, ସେ ତ କରିବେନି କି ପ୍ରଭୁଜୀ ମାନେ, ସମୟ ତାଙ୍କର ନାହିଁ କି ଚାରିଜଣ ପ୍ରଭୁ ବେଶୀ ମାତାଜୀ, ଆଉ ସେମାନେ ସବୁ ସବୁ କରିପାରିବେ, ଡ୍ରେସିଂ କେବଳ ଅର୍ଚ୍ଚନା ମାନେ ପ୍ରଭୁ କେତେବେଳେ ମାନେ କରନ୍ତି, କେତେବେଳେ ମାତାଜୀ ମାନେ ବି ସବୁ କରନ୍ତି, କ'ଣ କରାଯିବ, ପ୍ରଭୁ ସେଗୁଡ଼ା ଆଲାଉ କରିଛନ୍ତି, ନହେଲେ ମନ୍ଦିର ଚାଲିପାରିବ। ଇମ୍ପୋର୍ଟାଣ୍ଟ ହେଉଛି ହରିନାମ, ଏସବୁ ଆଚାର୍ଯ୍ୟ ମାନେ କିଛି ଜିନିଷକୁ ସେ ଦେଖିଛି, ସମୟ କାଳ ପରିସ୍ଥିତି ସବୁ ଚେଞ୍ଜେସ୍ କରିବାକୁ ପଡ଼ିବ, ଜୀବକୁ ଗୋଟେ ମହତ ଜିନିଷ ଦେବାକୁ ପଡ଼ିବ ନା, ନିୟମ 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 ସବୁ ଅଛି, ଭାରତରେ କେଉଁ ନିୟମଟା କିଏ ମାନୁଛି, ତୁମେ ଯଦି ସବୁ ନିୟମ ମାନିପାରିବ ନାହିଁ, ତୁମେ ଯାଇକି ରାଧାକୁଣ୍ଡ ଯାଇ ପହଞ୍ଚିବ ଯଦି ମୁଁ ସେ ନିୟମ ଭୁଲ ବାହାର କରିଦେବି, ମୋତେ ତ ବୁଦ୍ଧି ଶିଖେଇ ପାରିବନି। ମୁଁ ଯେତେବେଳେ ଯାଏ ମୁଁ ସେ ଖାଲି ଗୋଟିଏ କଥା ଚିନ୍ତା କରେ, ମୁଁ ଯଦି ଗୋଟିଏ କଥା କହିବି ସାଙ୍ଗେ ସାଙ୍ଗେ ବ୍ରଜର ସେ ଜଣେ ବାବାଙ୍କର ଚରିତ୍ର ମୁଁ ପଢୁଥିଲି, ଆଗ ତ ବହୁତ ପଢୁଥିଲି, ଏବେ ସେସବୁ ପଢୁଥିଲି ଗୋଟେ ବହି, ସେ ବାବାର ଜଣେ ବାବା ରହିଥିଲେ ବ୍ରଜରେ, ମୋତେ ରାଧାକୁଣ୍ଡର ଗୋଟିଏ ଜିନିଷ ଭାରି ଖରାପ ଲାଗେ, ଆରେ ରାଧାକୁଣ୍ଡ ରାଧାରାଣୀଙ୍କ ଜାଗା, ଏସବୁ ଡ୍ରେନ୍ ପାଣି ସେଠି ସବୁ ବାବାଜୀ ମାନେ ରହୁଛନ୍ତି, କିରେ ତୁମ ଭଜନଟା ତୁମେ ଏଡ଼େ ବଡ଼ ଭଜନ ଆନନ୍ଦୀ ଲୋକ, ତୁମେ କୁଣ୍ଡ ପାଖରେ ରହିବ, ସେ ପାଣି ଗୁଡ଼ାକ ଛାଡ଼ିବ ସେ ରାସ୍ତାକୁ, ଆରେ ଭଗବାନଙ୍କ ଧାମଟା। ମୋର ଖାଲି ଗୋଟେ ଚିନ୍ତା ହୁଏ, ଏମାନେ ବାହ୍ୟ ସୂଚ କ'ଣ କୁଆଡ଼େ ଯାଉଛନ୍ତି, ମୁଁ ଦୋଷ ବାହାର କରିବି, ମୁଁ ବାହାର କରିଦେବି, ମୋତେ ବହୁତ ଘୃଣା ଲାଗେ, ଏବେ ତ ଯାଉ ଟିକେ କ୍ଲିନ୍ ହେଲାଣି, ମୋତେ ବହୁତ ଦୁଃଖ ଲାଗେ, ଆରେ କ'ଣ ଏଠି ମୁଁ କେବେ ବି ରହିବିନି, ମୋର ମୋର ଭଜନ ନ ହଉ ବରଂ କେବେ କେବେ ବି ଏଠି ରହିବିନି, ତ ବରଂ ଦୂରରେ କେଉଁଠି ରହିବ ଜୀବନରେ, ରାଧାକୁଣ୍ଡ ପାଖରେ କେମିତି ତୁମେ ରହିବ, ସେ ଜଳ ସେ ସବୁ ଜଳ ଗୁଡ଼ାକ ସବୁ ଢାଳୁଥିବେ, ସେ ଆଚ୍ଛା ସାଙ୍ଗେ ମୁଁ ମୁଣ୍ଡଟା ମୁଁ ଖର୍ଚ୍ଚ କରେ ନା, ତୁମେ କହିବ ଆମେ ଲାଟ୍ରିନ୍ ଟାଙ୍କି କରୁଛୁ, ଭାଇ ଲାଟ୍ରିନ୍ ଟାଙ୍କି ତୁମେ ଯେଉଁଠି କର, ଜଳର ସକ୍ଟା ସେ କେଉଁଠିକି, ଜଳଟା କେଉଁଠିକି ଯିବ, ତଳକୁ ଯିବ ନା ତଳକୁ ଚାଲିବ, ତମେ କେମିତି କ'ଣ କରୁଛ ନା, କେଉଁ ପଡ଼ିଆ ଅଛି ନା କ'ଣ ଅଛି, ସେଠି ତ ସବୁ ଘର ଦ୍ୱାରା ସବୁ ପଡ଼ିସାରିଲେଣି, ଦୋଷ ଦେଖିଲେ ତୁମେ ସବୁଆଡ଼େ ଦୋଷ ଦେଖିବ, ଖାଲି ନିୟମ ଗୁଡ଼ିକ ଦେଖେ ଧରିଲେ ହବନି, ତୁମେ ନିୟମ କାଳେ ମୁଁ ହରିଭକ୍ତ ବେଳା ଖେଳାଇ ଦେବି ସମସ୍ତେ ପଡ଼ିଯିବ ସେଥିରେ ନାଇଁ। ଆମର ନିୟମ ହଉଛି ଆମେ ଆଚାର୍ଯ୍ୟମାନଙ୍କୁ ଅନୁସରଣ, କାରଣ ଆଚାର୍ଯ୍ୟମାନେ ଭଗବତ ଶ୍ରେଷ୍ଠ, କିଏ କେଉଁ ନିୟମ କହିଦେଲା ସେ ଧଳା ଜପ ଏଟା ମଟର ଏଟା କର ସେଟା କର, ସିଏ ଗୁଡ଼ା ସେ ଛୋଟ କଥାଟା ଆମେ ପ୍ରଭୁପାତ ସେଗୁଡ଼ାକ ଆମକୁ ଶିଖେଇ ନାହାନ୍ତି, ଆମେ ତାକୁ ଫୋକସ୍ କରିବା ପାଇଁ ଚାହୁଁନୁ, କାରଣ ତୁମେ କିଛି ନିୟମ ଦେଖିଲେ ଆମେ ବି କିଛି ନିୟମ ଦେଖେଇ ଦେଇପାରିବୁ, ସେ ନିୟମ ଦେଖା ଦେଖି ଖାଲି ଆଜି ଯେତେ ଗ୍ରୁପିଜିମ୍ ତିଆରି ହେଇଛି ଧର ମୋର ଖାଲି ନିୟମକୁ ଧରାହେବ, କି ନିୟମ କେହି ପାଳନ କରୁନାହାନ୍ତି, ସିଏ ଗୋଟେ ନିୟମ ପାଳନ କରିଦେଇ ସେ କହି ଦେଖ ଆମେ ଏଇଟା କରୁଛୁ, ସିଏ ସେଇଟା କରୁନି, କିଏ ଜଟା ଛାଡ଼ ଦେଉଛି, କିଏ ଲଣ୍ଡା ହେଇ ପଡ଼ୁଛି, ସେ ଲଣ୍ଡା ହେଇଗଲା ଏଇଟା ଦୋଷ ଦୋଷ, କିଏ ଦାଢ଼ି ରଖିବା ଦାଢ଼ି ରଖିଦେଲା ସେ ଗଲା ମୁଁ ବଡ଼, କିଏ କିଏ କାଟିଦେଲା ସେ ଗଲା ହେଇଛି କାଟିଦେଲେ, ତାର ଏମିତି ଏତିକି ଲୋକ ୟାର ଏମିତି ମାଡ଼ଗୋଳ ଚାଲିଛି, ଆମର ସେ ଗଣ୍ଡଗୋଳକୁ ବସିବାର ନାହିଁ, ଆମର ହେଲା ଗୁରୁପାଦ ପାଦାଶ୍ରୟ କରି ଆମେ ତାଙ୍କ ପନ୍ଥାରେ ଯିବାର ଅଛି, ଆଚାର୍ଯ୍ୟ ପନ୍ଥାଟା ଆମକୁ ଧରିବାର ଅଛି, ବହୁତ ଲୋକ ବହୁତ କଥା କହିବେ ସେଥିରେ କିଛି ଚିନ୍ତା ନାହିଁ, ଦୋଷ ଦେଖିବାକୁ ଗଲେ ସବୁଆଡ଼େ ବାହାର କରିହେବ, ଆଉ ପରଫେକ୍ଟ ଦୋଷ ବାହାର କରିଦେବି ମୋର ଏତିକି ବିଶ୍ୱାସ ଅଛି, ଯଦି କିଏ ଇସ୍କମ ଦୋଷ ବାହାର କରିଦେବ ସେ ଯିଏ କରିବ ମୁଁ ତାକୁ ପକେଇଦେବି ସାଙ୍ଗେ ସାଙ୍ଗେ, ମୋତେ ଭଗବାନ ଏତିକି ଇଣ୍ଟେଲିଜେଣ୍ଟ ଦେଇଛନ୍ତି, ମୋର ସେତିକି ବିଶ୍ୱାସ ରହିଛି ପ୍ରଭୁପାଦଙ୍କ ଉପରେ, ତୁମେ ଆଣ କାହାକୁ ମୁଁ ଧରିଦେବି ସାଙ୍ଗେ ସାଙ୍ଗେ, ସେ କେଉଁଠି ଭୁଲ କରୁଛି ମୁଁ କହିଦେବି, କାରଣ ଯିଏ ଆଚାର୍ଯ୍ୟଙ୍କ ଦୋଷ ଦେଉଛି ତାର ନିଶ୍ଚିତ କିଛି ଦୋଷ ଅଛି, ମୁଁ ଏଇ ପଏଣ୍ଟଟା ଜାଣିଛି, ସେ ଭଜନ କରୁନି ନା ସେ ଦୋଷ ଦେଖୁଛି କି ତାକୁ ଦୋଷ ଦେଖାଉଛି ନା ଏଇଟା ଦୋଷୀ ଯିବଟା, ମୁଁ ତ ଭାତ ତାକୁ ସେଟା ବାହାର କରିହେବ ଯିଏ ଆଚାର ଜିନିଷ ବାହାର କରିଦେବ ଦୋଷ ସେ ନିୟମକୁ ଆମେ ଯିବା ପାଇଁ ଚାହୁଁନା ଆମେ ଚାହୁଁଛୁ ଏଇ କଥାରେ ମେଡ଼ିକ ପଳେଇ ଆସିଲି ଏ କେତେ ସରଳ ଜିନିଷଟା ଭକ୍ତିଟା ବହୁତ ସରଳ ମୋର ନହେଲା 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 ମୁଁ କଣ୍ଟା କରିବି ମୁଁ ତ ଭଗବାନଙ୍କ ଶରଣକୁ ଯାଇଛି ତାଙ୍କ ଚରଣରେ ରହିଛି ଜୀବନ ସାରା ସେ ତୁଳସୀ ମାଳଟା ଧରି ତ 2 ଘଣ୍ଟା କରୁଛି ନା ହରେ କୃଷ୍ଣ କହୁଛି ଯଦି ଯିବ ଯିବ କଣ୍ଟା କରିପାରିବି ଆଉ ବାଡ଼େଇ ଛାଟିକି ମୁଣ୍ଡ ଫୁଟିଲେ କଣ୍ଟା ହବ କଣ୍ଟା ହେଇପାରିବ ସେଥିରେ କିଛି ହେଇପାରିବନି ଏଇଟା ଏଇ ଯେଉଁ ନ ହବାର କାରଣଟା ହଉଛି ଏଇ ଯେଉଁ ଏହାର କାରଣଟା ହଉଛି କଣ ସ୍ୱୀକୃତିର କମ୍ ପୁଣ୍ୟ ଭକ୍ତି ନୁହଁ ସ୍ୱୀକୃତି କମ୍ ଯେ ସାଧୁ ଅନ୍ତଗତମ ପାପମ ଜନାନାମ ପୁଣ୍ୟକର୍ମଣ ତେ ଦ୍ୱନ୍ଦ ମୋହ ନିର୍ମୁଖତା ଭଜନ୍ତେ ମାଂ ଦୃଢ଼ବ୍ରତା ଏହା ସହିତ କଣ ରହିଲା ଭଜନ୍ତେ ମାଂ ଦୃଢ଼ବ୍ରତା ତା ସହିତ ଆଗେ କଣ ରହିଲା ଯେହେତୁ ଅନ୍ତଗତମ ପାପମ ଜନାନାମ ପୁଣ୍ୟକର୍ମଣ ତୁମେ କହି ସ୍ୱୀକୃତି ସ୍ୱୀକୃତି ହଉଛନ୍ତି କୋଉଠି ଏଇଟା ଅଛି ଏ ଗୀତାରେ ମୁଁ ଦେଖେଇଦେବି ତୁମକୁ ଯିବ କୁଆଡ଼େ ତୁମେ ଘୁରେଇ ଫେରି କୁଆଡ଼େ ଯାଇପାରିବେ ଏଇଟା ସ୍ୱୀକୃତିର ଅନ୍ତର ରହିଛି ଆଉ କେଉଁ କୌଣସି ଜୀବ ଯେ ଆମେ ଗୋଟେ ଏମିତି ହାଇ ଏଲିଭେଟେଡ୍ ବୈଷ୍ଣବ ଏମ୍ପାୱାର୍ଡ ଶୁଣୁ ନୁହନ୍ତି କେବଳ ତୁମେ ସାଧୁ ଗୁରୁଙ୍କର କଥାକୁ ଆଉ ସମର୍ପଣ ହେଇକି ତୁମେ ସେବାଟା କରିଚାଲ ନିଜସ୍ୱ ମମତା ଦେଇକି ନିଜର ବୋଲି ଭାବି କରିଚାଲ ଅପେକ୍ଷା କରୁ ସେଇଟା ସେଇ ନିଷ୍କାମ କର୍ମ ଫଳ ଦ୍ୱାରା ତୁମ ଚିତ୍ତଟା ଶୁଦ୍ଧି ହବ ତାପରେ ତୁମର ଭଜନର ଗୋଟେ ଯାହା ସୁବିବେକର ଉଦୟ ହବ ଜ୍ଞାନର ଉଦୟ ହବ ତୁମେ ଭଗବାନଙ୍କୁ ପ୍ରାର୍ଥନା କରିବ ସଂସାରରେ ଆଉ ଡର ଲାଗିବନି ଭୟ ଲାଗିବନି ଗୋଟେ ଜୀବନ ଯେତେ ପର୍ଯ୍ୟନ୍ତ ଦେହ ଧାରଣା ରହିଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ କରିପାରିବନି ସେ ଶାସ୍ତ୍ର ଉପରେ ବିଶ୍ୱାସ ସେ ଭାଗବତ କ'ଣ କହିଲେ ସେ ଶ୍ଳୋକ କହୁଥିଲେ ନା ଖାଲି ଭାଗବତ ଶୁଣିଲେ ବି ଶ୍ରୁତ୍ୱା ଅନୁପଠିତ ଧ୍ୟାତ ଆଦୃତ ବା ଅନୁମୋଦିତ ଭାଗବତ ଧର୍ମ ଏଭଳି ଶ୍ରୁତ୍ୱ ଶୁଣିଦେଲେ ଅନୁପଠିତ ବାରମ୍ବାର ପଢି ଦେଉଛି ଲୋକ ଗାଁ ଲୋକ ପଢ଼ନ୍ତି ନା ପଢିବେ ସବୁ ଭାଗବତ ପଢୁଥିଲେ ସେ ଆଣିଥିଲେ ଭାଗବତ ପଢିଲେ ମୋର ଉଦ୍ଧାର ହେଇଯିବ ମୁଁ ପୁରାଣ ପଢ଼ୁନି ଆଉ ଏ ଯୋଉ ମା ବିଶେଷ କରି ବିଧବା ମାନେ କାହିଁ ପଢ଼ନ୍ତି ବିଧବା ମା ମାନେ କାହିଁ ପଢ଼ନ୍ତି କାହିଁ ଆଉ ଲେବୁ କାମ ନଥାଏ ବୋଲି ନା କଣ କାହିଁ ପଢ଼ନ୍ତି କେଉଁଟା ଭଲ ଆଗେ ଆଗେ କେଉଁଟା ଭଲ ତୁମେ ଗୃହସ୍ଥ ହେଇଯିବା ମତେ କହିଲ ସ୍ୱାମୀ ଆଗେ ଚାଲିଗଲେ ଭଲ ନା ସ୍ତ୍ରୀ ଆଗେ ଚାଲିଗଲେ ଭଲ ଖାଲି ବାହା ହେଇକି ବସି ପଡିବ ବେଦିରେ ବିବାହ ପଡିବ କିନ୍ତୁ ଆମେ ଛୁଆଟି ବେଳେ ଶୁଣିଛୁ ସ୍ତ୍ରୀ କଣ କାମନା କରେ ସବୁବେଳେ ମୋ ସ୍ୱର ଥିଲା ପର୍ଯ୍ୟନ୍ତ ମୋ ସ୍ୱାମୀର ସେବା କରିକରି ସ୍ୱର ଛାଡ଼ି ତାର ମୁଁ ସତୀ ନାରୀ ମୋର ମୁଁ ଅସତୀ ଆଉ ସେ ଅସତୀ ନୁହେଁ ସିଏ ଭାବିବ ମୁଁ ହେଉଛି ଅସତୀ କାହିଁକି ମୋ ସ୍ୱାମୀର ସେବାଟା ମୃତ୍ୟୁ ପର୍ଯ୍ୟନ୍ତ ମୁଁ କରିପାରିଲି ନା ମୋ ସ୍ୱର ଯିବା ପର୍ଯ୍ୟନ୍ତ ମୋ ସ୍ୱାମୀ ମୁଁ ଚାଲିଗଲା ପରେ କିଏ କଷ୍ଟ ପାଇବ ମୋ ସ୍ୱାମୀ କଷ୍ଟ ପାଇବ କିନ୍ତୁ ସରି ମୁଁ ସେବା କରିକରି ଯିବା ମାନେ କଣ ମୋର ମୋ ସ୍ୱାମୀ କଷ୍ଟ ପାଇପାରନ୍ତି କିନ୍ତୁ ମୋର କଣ ହବ ସେବାର ଭାବଟା ରହିବ ସେ କେବେ ଚାହେଁନି ମୋ ଆଗରେ ସରି ହଁ ମୋ ଆଗରେ ମୋ ସ୍ୱାମୀର ମୃତ୍ୟୁ ହଉ ମୁଁ ସବୁ ଗାଁର ଲୋକଙ୍କୁ ତ ଶୁଣିଥିଲି ସେ ବିଧବା ମାନେ କଣ କୁହନ୍ତି ଆମର ଦୋଷ କିଛି ଅଛି ଆମେ ଆମ ସ୍ୱାମୀ ଚାଲିଗଲେ ବୈଧବ୍ୟ ଦୋଷଟା ଗୋଟେ କୁହନ୍ତିନି ବିଧବା ଦୋଷ ଆଉ ସେଥିପାଇଁ ସେମାନେ କଣ କରନ୍ତି ପୁରାଣ ପଢିବେ ଆଉ ତୁଳସୀ ପୂଜା କରିବେ ଯେତେ ସବୁ ନିୟମ ଗୁଡା ପାଳନ କରୁଥିଲେ ନା ତେଣୁ ମୋଷ୍ଟଲି ଏମାନେ ଏଇଟା ଚାହାନ୍ତି ପ୍ରାୟ ବୈବାହିକ ଯୋଉ ନାରୀମାନେ ପୂର୍ବ ନାରୀମାନେ ସେଇଆ ଚାହାନ୍ତି ମୋର ସ୍ୱାମୀଙ୍କର ମୁଁ ସେବା କରିକରି ମୁଁ ଆଗେ ଚାଲିଯିବି ସିଏ ଥାନ୍ତି କାରଣ ମୁଁ ଔଷଧ ହେବି ଏଟା କର୍ମକାଣ୍ଡର ପଦ୍ଧତି ବା ସାଧାରଣ ଲୋକଙ୍କର ଏଟା ଭାବନା ସେଥିପାଇଁ ସେମାନେ ସବୁ ବିଭିନ୍ନ ବ୍ରତ କରନ୍ତି କେଉଁ କଥାଟା ଟିକେ ପଳେଇ ଆସିଲି ଶ୍ରୁତ ଅନୁପଠିତ ସେମାନେ ପଢ଼ନ୍ତି ଶ୍ରୁତ ଅନୁପଠିତ ଧ୍ୟାତ ଯେଉଁଟା ଶୁଣିଲେ ସେଟାକୁ ଧ୍ୟାନ କରିବି ଭଗବାନ ଏଇଟା ଏମିତି କହିଥିଲେ ଏଇଟା କରିଥିଲେ ଧ୍ୟାତ ଆଦୃତ ଯେ କିଛି କରିପାରୁନି ଶୁଣିପାରୁନି ପଢ଼ିପାରୁନି ଧ୍ୟାନ ବି କରିପାରୁନି ଆଦୃତ ଯିଏ କରୁଛି ତାକୁ ଆଦର କରିବ ଯାହା ମୁଁ ତ କିଛି କରିପାରୁନି ସେ ତ ଲୋକଟା କରୁଛି ଭାଗବତ ଶୁଣୁଛି ପଢ଼ୁଛି ଭଗବାନଙ୍କୁ ଭକ୍ତି କରୁଛି ଈର୍ଷା କରିବନି ହେଲେ ଆଦର କରିବ ତାରି ଉଦ୍ଧାର ହେଇଯିବ ଆଦୃତ ବା ଅନୁମୋଦିତ ଅନୁମୋଦନ ଈର୍ଷା କରିବ ସେ କରୁଛି ତାକୁ ତାକୁ ଗୁଣଗାନ କରିବ ତାହେଲେ ସେ ଲୋକଟା ଏମିତି କରୁଛି ଭକ୍ତି କରୁଛି ଭଲ ସଦ୍ୟ ପୁନାତି ସଦ୍ଧର୍ମ ଇଏ ହେଉଛି ସଦ୍ଧର୍ମ ଭାଗବତ ଧର୍ମ ସଦ୍ୟ ପୁନାତି ସାଙ୍ଗେ ସାଙ୍ଗେ ସେ ପବିତ୍ର ହେଇଯିବ ଦେବ ବିଶ୍ୱ ଦ୍ରୋହ ଦେବତାମାନଙ୍କର ଦ୍ରୋହୀ, ସମଗ୍ର ବିଶ୍ୱର ଦ୍ରୋହୀ ହେଇଥିଲେ ବି ସେ ପବିତ୍ର ହେଇଯିବ। ଯେମିତି ଭଗବାନ ଏଠି କହୁଛନ୍ତି ନିଷ୍କାମ କର୍ମ ଯଦି ଯିଏ କରିପାରୁନାହିଁ କିନ୍ତୁ କ'ଣ କରୁଛି, କେବଳ ବିଶ୍ୱାସ କରୁଛି, ଶ୍ରଦ୍ଧା କରୁଛି, ସିଏ ବି କ୍ଷୀଣ, ତାର କ୍ଷୀଣ ହେଇଯିବ ବା କର୍ମ, ସେ କର୍ମବନ୍ଧନ ମୁକ୍ତ ହେଇଯିବ। ଭାଗବତରେ ଏସବୁ ବାରମ୍ବାର ଏସବୁ ପ୍ରସଙ୍ଗ ଆସୁଛି, ଯେଉଁ ଜାଗାରେ ତୁମେ ଶୁଣିବ କିଛି ଥିବ ମହିମା। ତେଣୁ ଏଠି ପ୍ରଭୁ ନିଷ୍କାମ କର୍ମ ଯୋଗୁଁ କହି ତାର ଫଳ କହିଲେ, ତାଙ୍କ ଫଳଟା କହିଲେ। ତା ପରବର୍ତ୍ତୀ ଏଇଟା କ'ଣ ହେଲା, ଏଇ ଯେ ଏଇଟା ମୁଁ କେବେ ଶୁଣିଲି କି, ଏଇ ଯେଉଁ ମୁଁ ଆଗରୁ ଏଇଟା ଶୁଣିଥିଲି ଛୋଟ ପିଲାବେଳେ, ଏତେ ଆମେ ଜାଣିନଥିଲି ଆଗେ କେଉଁଟା ଭଲ, ଆଗେ ସ୍ୱାମୀ ଗଲେ ଭଲ କି ସ୍ତ୍ରୀ ଗଲେ ଭଲ, ମୁଁ ମୋର ଏତେ ଜ୍ଞାନ ନଥିଲା। ମୁଁ ଶୁଣିଛି ଆଗେ ସ୍ତ୍ରୀମାନେ ଚାହାନ୍ତି ଆଗେ ଆମେ ପଳେଇ ଗଲେ ଭଲ। ମୋର ତ ଏଇ ସନ୍ୟାସୀ ନେବାର, ଯେଉଁଦିନ ସନ୍ୟାସୀ ହେବାର ଥିଲା, ସନ୍ୟାସୀ ନେବାର ଥିଲା, ଆଉ ତ ଆମେ ତ ଘରକୁ ଯାଉନା, ମାଆଙ୍କୁ ଦେଖା ବା 99 98 ଖଣ୍ଡେ ହେଇଯାଇଥିଲା, ମୁଁ ତାକୁ ଦେଖା କରିବି, ସେତେବେଳକୁ ଚାଲିଗଲେଣି ବାପା। ସେ ମୋତେ ଦେଖିଲା ଯେତେବେଳେ ସେ କହିଲା, ମୁଁ କହିଲି ଭଲ, ଏବେ ତ ନାମ କରୁଛୁ, ଆମର ସେ ପରମାନଙ୍କୁ ଦେଖା ନେଇଛି, ମୁଁ ନାମ କରିବୁ ସରକାର ସମୟ କାଟିବୁ ଆଉ, ମୋର କ'ଣ ଲାଭ ହେଲା। ସେ କହିଲା ମୋ ସ୍ୱାମୀ ଆଗେ ଚାଲିଗଲେ ଆଉ, ଆଉ ମୋର ଆଉ କ'ଣ, ଏଇଟା ଭାଗ୍ୟ ମୋର, କ'ଣ ଭାଗ୍ୟ ଏଇଟା। ମୁଁ ସେଇଠୁ ଜାଣିଲି ଆରେ ଆରେ ସେ ଯେଉଁଟା ଶୁଣିଥିଲି ସେଇଟା ସତ, ଗୋଟେ ନାରୀ ସବୁବେଳେ କାମନା କରେ କ'ଣ, ମୋ ସ୍ୱାମୀଟା ଥିବା ଅବସ୍ଥାରେ ମୁଁ ଯାଏ, ତାହେଲେ ମୋର ସତୀତ୍ୱ, ନହେଲେ ସମାଜର ଲୋକ ମୋତେ କ'ଣ କରିବେ, ମୁଁ ବିଧବା ହେଇଗଲି ବୋଲି ମୁଁ ସେବା କରିବି ସ୍ୱର ଛାଡ଼ି। ଗାଉଁ ଲୋକ ବହୁତ ଜିନିଷ ଜାଣିଥିଲେ, ଆଉ ଇଏ କଥାରେ କହୁଥିଲି ଏ ଶ୍ରଦ୍ଧା ବିଶ୍ୱାସ, ଲୋକମାନଙ୍କର ବହୁତ ଶ୍ରଦ୍ଧା ବିଶ୍ୱାସ ଥିଲା ବହୁତ। ସ୍ୱାମୀ କେମିତି କହିବନି, ଏଇଟା ଏମିତି ଘରେ କରିବନି, ସବୁ ବହୁତ ଲୋକଙ୍କର ସବୁ କର୍ମକାଣ୍ଡ ଥିଲେ ବି ମୁଁ ଦେଖିଛି ସେମାନେ ବହୁତ ବିଶ୍ୱାସ କରନ୍ତି ଭଗବାନଙ୍କର, ସେଥିପାଇଁ ସେମାନଙ୍କର କଲ୍ୟାଣ ହୁଏ। ଆଜିକାଲି ଧର୍ମ ବହୁତ ଆଚରଣ ହେଉଛି, ସରଳ ବିଶ୍ୱାସଟା ନାହିଁ। ସରଳ ବିଶ୍ୱାସ ନଥିଲେ ତୁମେ ବହୁତ କିଛି ଜାଣ, ବହୁତ କିଛି କର, କ'ଣ ଡାଉଟ୍ ମୋର କୃତାର୍ଥ ହେଇପାରିବନି, କାରଣ ଏତେ ସବୁ ସରଳ ବିଶ୍ୱାସ ଉପରେ ପଡ଼ିଯିବ। ଏଥିମାନେ ବଲଦେବ ଦାସ କହୁଛନ୍ତି ଯେ କରିପାରୁନି ନିଷ୍କାମ କର୍ମ ଯୋଗ, କେତେ ଆମେ ଚଷି ଚଷି କେତେ କେତେ ଆଲୋଚନା କଲେ, ସେ ଶେଷରେ ବଳଦେବ ଦାସ କହୁଛନ୍ତି ଯେ କରିପାରୁନି, ସେ ଖାଲି ବିଶ୍ୱାସ କଲେ ବି ତାର କୃତାର୍ଥ ହେଇଛି। କ'ଣ ନିଷ୍କାମ କର୍ମ ଯୋଗ, ଈଶ୍ୱରଙ୍କ ପାଇଁ କର୍ମ କଲେ ଫଳ ମୋତେ ମିଳିବ, ମୁଁ କର୍ମବନ୍ଧରୁ ମୁକ୍ତ ହେଇଛି, ବାସ୍ ଏତିକି। ଗାଁ ଲୋକ ସେ ଜାଣିଛନ୍ତି ନା ଠାକୁର କାମ ଟିକେ ଆରେ, ଆଗରୁ ଗାଁରେ ଠାକୁର କାମ ଟିକେ, ହଁ ଚାଲ ଭଗବାନ କାମ ଟିକେ କରିବା, କ'ଣ ସବୁ ଦିନ ତ ଖଟୁଛେ ଆଉ, ଚାଲ ପ୍ରଭୁଙ୍କର କାମ କରିବା। ଗାଁ ଗଲେ ସବୁ ଦେଖୁନାହାନ୍ତି ଠାକୁରଙ୍କ କାମ ହେଲା ମାନେ ସେ ମନ୍ଦିର ଫନ୍ଦିର ସବୁ ଲୋକ ଚାଲି ଆସିବେ, ଯେତେ ଗରିବ ଲୋକଟା ହେଇଥିବ ତା ଘରେ ଖାଇବାକୁ ନଥିବ, ସେ କହିବ ନା ଯେ ଠାକୁରାଣୀଙ୍କର ପୂଜା ହବ, ଝାଡ଼ୁ ଫାଡ଼ୁ ମାରିକି ପଳେଇ ଆସିବ, ସେ ଗୋଟେ ସରଳ ବିଶ୍ୱାସ ଥିଲା ନା। ଆଉ ବର୍ତ୍ତମାନ ଚାଲାଖିଆ ତୁମେ ଡାକୁନା କାମ ମଠ ମନ୍ଦିର, କାରଣ ମୋର ସମୟ ନାହିଁ ଆଜ୍ଞା, ମୋର ବହୁତ ବିଜି ଅଛି। ଏଇଟା ସବୁ ଚାଲାକ ସୁପର ଚାଲାକ ଯୋଗ କହୁନାହାନ୍ତି, ସୁପର ଚାଲାକ ସବୁ, ସରଳ ବିଶ୍ୱାସ ନାହିଁ ତୁମର, ତୁମେ କ'ଣ ଦେଖିବା ନିଅ, କ'ଣଟା କର, ପାରିବନି ଏଠି। ତୁମ ନାମ ପ୍ରଭୁ କ'ଣ, ତୁମ ତ ଅନ୍ତରଟା ଠିକ୍ ନାହିଁ, ଆଉ ତୁମେ ନାମଟା ଯେଉଁଠି କରୁଛ ସେଇଠି କୃଷ୍ଣ ଅଛନ୍ତି, ସେ ହୃଦୟ ଭିତରେ ଭଗବାନ ଅଛନ୍ତି। ଟୋଟାଲ ଫିଲୋସଫିଟା ଗୋଟେ ସରଳତା ପରେ, ସେଥିପାଇଁ ସରଳତାକୁ ବୈଷ୍ଣବତା ବୋଲି କୁହାଯାଇଛି। ତୁମେ ବନ୍ଧୁ ସରଳତା ବିଶ୍ୱାସ କରିଗଲେ ପାର ହେଇଗଲ ଗଲା, ଏତେ ଖୋଳତାଟା ନୀତି ଆମର ଦରକାର ନାହିଁ। ମହାପ୍ରଭୁଙ୍କର ସେବା କରୁଛି ବାସ, ଭଗବାନଙ୍କ ନାମ କରୁଛି, ପାର କରିବା ଲୋକ ସେ କରିବ ସହ। ଏତେ ସିଦ୍ଧାନ୍ତ ଅଚାନ ପର୍ଯ୍ୟନ୍ତ, ଏତେ ସିଦ୍ଧାନ୍ତ କାହିଁ, ବିଭିନ୍ନ ପ୍ରକାର ଜୀବ ରହିଛନ୍ତି ନା, ଏଟାକୁ ଗୋଟେ କଳ୍ପନା ବୋଲି ଲୋକମାନେ ଜ୍ଞାନ କରିବେ। ଆଚାର୍ଯ୍ୟମାନେ ଜଣେ ପ୍ରଶ୍ନ କରିବେ, ଆଚାର୍ଯ୍ୟମାନେ ଏତେ ସରଳ କଥାଟା କହିଦେବା ଦରକାର, ସରଳ କଥାଟା କହିଦେଲେ କ'ଣ, ସନ୍ଦେହ ଜୀବର ସନ୍ଦେହଟା ଯିବନି, ଆଉ ସମ୍ପ୍ରଦାୟର ଶିକ୍ଷାଟା ରହିବନି, ଭବିଷ୍ୟତରେ ଲୋକ ଆସିବ ଏଇଟା ଗୋଟେ, ଏଥିରେ କିଛି ଫିଲୋସଫି ନାହିଁ, ଏଟା ବୈଜ୍ଞାନିକ କାରଣ ନାହିଁ, ସେଥିପାଇଁ ଆଚାର୍ଯ୍ୟମାନେ ଆରମ୍ଭ କରିଛନ୍ତି ଭାଷ୍ୟ ବୋଲି। ନହେଲେ ସମ୍ ଆଣ୍ଡ ସବଷ୍ଟାନ୍ସରେ ଯାହା କହିଛି ସାର କଥାରେ କହିବାକୁ ଗଲେ ପ୍ରଭୁ ଯାହା କହୁଥିଲେ ଚ୍ୟାଣ୍ଡ ହରେ କୃଷ୍ଣ ବିହାର, ଭର ଭଜନଙ୍କର ସୁଖର ଯାହା କରୁଛ ସେତିକି କୃଷ୍ଣ ପାଇଁକର, ସରିଲା ସରଳ କାମ, ଚାଷ କର। କେଉଁଠି ଗୋଟେ ପଢ଼ୁଥିଲି ଆଜି ନା କେଉଁଠି ମୁଁ ଖେଳୁଥିଲି ସେ ଆର୍ଟିକଲ ଲେଖିବା ପାଇଁ, ପ୍ରଭୁପାତ ସେଠି ଗୋଟେ ଲେଟର ଲେଖୁଛନ୍ତି ସେ ନ୍ୟୁ ବୃନ୍ଦାବନ ବିଷୟରେ। ମୁଁ ଚାହୁଁଛି ପ୍ରଭୁପାତ କହୁଛି, ମୁଁ ଚାହୁଁଛି ବିଲକୁଲ ଏଠି କିଛି ମଡର୍ଣ୍ଣ ଜିନିଷ ରହିବନି, ଆଉ ତ ସେ କହିଦିଅ ସେ ଝିଅକୁ, ପ୍ରଭୁପାତକୁ ସେ ଝିଅକୁ କହିଦିଅ ସେ କ'ଣ, ସେଟା ବ୍ରଜବାସୀ ଝିଅମାନେ ଯେମିତି ଦହି ବୁଲାନ୍ତି ସେ ଦହି ବୁଲେଇବ, ଆମର ଗାଈମାନେ ଏଠି ଅଛନ୍ତି ସେ ନିଜ କ୍ଷୀର ବୁଲେଇବ। ପ୍ରଭୁପାତ ବିଦେଶମାନ ଗୋଟେ ଟ୍ରେନିଂ ଦେଉଥିଲେ, ତା କହିଦିଅ ସେ ଝିଅକୁ ସେ ପୁରା ଇଣ୍ଡିଆନ ଲେଡିଙ୍କୁ ଫଲୋ କରିବ, କାରଣ ଗୋଟେ ବ୍ୟକ୍ତିକୁ ସରଳ ହେବାକୁ ହେଲେ ତାକୁ ପ୍ରକୃତିକୁ ନଗଲେ ସେ ସରଳ ହେଇପାରିବନି। ଏଇଟା ସବୁବେଳେ ମନେ ରଖ, ଗୋଟେ ମେସିନ୍ କେବେ ଗୋଟେ ମେସିନ୍ ସରଳ, ତୁମେ ଗୋଟେ ମେସିନ୍ଟା ରଖ ତୁମ ମୁଣ୍ଡଟା ଖରାପ ହବ, ଯୋଉ ମେସିନ୍ଟା ତୁମେ ରଖ, ଏ ଟ୍ରାକ୍ଟର ନଉଛ ହଳ କରୁଛ, ଏ ଆଜି ବନ୍ଦ ହେଇଗଲ, ଆଚ୍ଛା ବଳଦ ନେଇଥିବ ସେ ଯୋଉ ଲଙ୍ଗଳ ନେଇଥିବ ସେଥିରେ କ'ଣ କ'ଣ ଖରାପ ହବ ଭାବିଲି କିଛି ନାହିଁ, ଯଦି ବଳଦ ଖରାପ ହେଇଗଲା ଉଠି ଶୋଇଲା ତାକୁ ଘଣ୍ଟେ ଖାଇ ପିଇବା ଦେଇ ଘାସ ଦେଇ ଚରେଇ ଦେଇ ପୁଣି କାନ୍ଧରେ ଲୋଡ଼ କରିଦେବ ଚାଲିଲ, ଆଉ ଯଦି ବି ଖରାପ ହେଲା ସେ ଯୋଉ ଫାଳଟା ସେ ବାହାରି ହେଇଥିବ ବାଡ଼େଇଦେଲ ଏଥିରେ ଖିଲ ଖିଲ ପିଡ଼ା ପୁଣି ମଙ୍କେଇ ଦେଇକି ବାଡ଼େଇଦେଲ ପୁଣି ହଳ କଲ, ଯେତେ ନେଚୁରାଲ ଜିନିଷ ମୁଁ ଦେଖିଛି ତାର କିଛି ଟ୍ରବୁଲ ନାହିଁ, ଆଉ ଯେତେ ଏଇ ମେସିନ୍ ଗୁଡ଼ାକ କଳି ତ କଳି ମାନେ ହେଉଛି ମେସିନ୍, ମେସିନ୍ ଉପରେ ତୁମେ ଡିପେଣ୍ଡ କରିବ, ମେସିନ୍ ଉପରେ ଡିପେଣ୍ଡ କରିବ ମାନେ ତୁମେ କୁକେଟ୍ ବ୍ରେନ୍ ହବ, ସମୟ ଗୁଡ଼ାକ ଯିବ କୁପଟି ହବ, ପୂର୍ବତାଙ୍କୁ କହୁଛନ୍ତି ସେ ଝିଅକୁ କହିଦିଅ ସେ ସବୁ ଦହି ଦହି ମନ୍ଥିବ, ମୁଁ ଆଜି ପଢ଼ୁଥିଲି ସେ ଲେଟର, ସେ ପୁରା ଇଣ୍ଡିଆନ୍ ଲେଡ଼ିକୁ ଫଲୋ କରୁ, କାହିଁକି ଜଣେ ବ୍ୟକ୍ତିର ସରଳତା ଯେତେ ବି ହେଲେ ପ୍ରଭୁ ସେ ଜିନିଷ କହୁଛନ୍ତି, ଏବେ ତୁମେ ଦେଖ ଗୁରୁଦେବ ବି ସେ ଜିନିଷ କହୁଥିଲେ, ଏବେ ବି ତୁମେ ଦେଖ ସହର ବଜାର ତୁଳନାରେ ଗାଁ ଲୋକ ଯାହା ବି ହେଲେ ସେ ସେଇ ମତମାନ ସେ ଖାଆନ୍ତୁ, ଯାହା ଗଣ୍ଡଗୋଳ କରୁ ଯାହା ବି କରନ୍ତୁ ସେମାନଙ୍କୁ ସରଳତା ଅଛି ଅଛି, ପରସେଣ୍ଟ ଦେଖିବ ପରସେଣ୍ଟର ବହୁତ ଅଧିକା ବାହାରି, ଆଉ ଟିକେ ଆଉ ରିମୋଟକୁ ପଳେଇଯିବ ଗାଁ ଗୋଡ଼କୁ ଅଛି, ସେମାନଙ୍କର ବିବେକ ଅଛି ସବୁ ଅଛି, ନେଚର ସହିତ ଯିଏ ଯେତେ ରହିଲା ସବୁବେଳେ ମନେ ରଖ ଯିଏ ଯେତେ ପ୍ରକୃତି ସହିତ ରହିଲା ତା ଅନ୍ତରଟା ସେତେ କୋମଳ ରହିବ, ଦୟାର୍ଦ୍ର ହୃଦୟ ବିଶିଷ୍ଟ ହବ, ତାର ଗୋଟେ ରସ ଆସିବ, ଆଉ ଏଇ ସହର ବଜାର କ'ଣ ଏଇଟା ତ ଚିଟିଂ ଜାଗା ଦ୍ୟୁତ ସ୍ଥାନ ସେଟା, କିନ୍ତୁ କ'ଣ କରାଯିବ, ଆଚ୍ଛା ଯେଉଁମାନେ ଜାଣିଛନ୍ତି ତ ଗାଁ ଗହଳିରେ କିଏ ରହିବେନି, ଗାଁ ଗହଳିରେ ସବୁ ପଳେଇବେ ସହରକୁ, ସେଥିପାଇଁ ସେ ସହରରେ ମନ୍ଦିର କରିଛନ୍ତି, କିନ୍ତୁ ଆମକୁ ସମ୍ପୂର୍ଣ୍ଣ ଭଗବାନଙ୍କ ଉପରେ ନିଜେ ନିର୍ଭର ଜଣେ ନ କରିପାରିବ ସେ ହବନି, ଏଗୁଡ଼ା ପାରିବନି, ସରଳ ବିଶ୍ୱାସଟା ନହେଲେ ହେଇପାରିବନି, ଏଇ ଶ୍ଳୋକଟା ଦେଖୁନା ଏଇ ଶ୍ଳୋକ ପରେ ତାପର ଶ୍ଳୋତି ଶ୍ଳୋକ କ'ଣ କହୁଛନ୍ତି, କିନ୍ତୁ ଯେଉଁମାନେ ଈର୍ଷା ଯୋଗୁଁ ମୋର ଏଇ ଶିକ୍ଷାକୁ ଅସମ୍ମାନ ପ୍ରଦର୍ଶନ କରନ୍ତି, ଦେଖ ଆମେ ଈର୍ଷା କରୁନେ, ଭଗବାନ ଯୋଉ ଜିନିଷ କହୁଛନ୍ତି ଆମେ କ'ଣ ଭଗବାନଙ୍କୁ ଈର୍ଷା କରୁଛେ କି, ନା ଆମର ଗୋଟେ ଜିନିଷ ହେଉଛି ତାପରେ ବିଶ୍ୱାସ, ଭକ୍ତରେ ଅସୂୟା ନାହିଁ ଭଗବାନଙ୍କ ପ୍ରତି କିନ୍ତୁ ବିଶ୍ୱାସ ନାହିଁ, ସିଏ ହେ ଜ୍ଞାନ ହ କ'ଣ କହୁଛନ୍ତି ସେମିତି ନା, ସେ କଥା କହୁଛନ୍ତି, ଯେଉଁମାନେ ଈର୍ଷା ଯୋଗୁଁ ମୋର ଏଇ ଶିକ୍ଷାକୁ ଅସମ୍ମାନ ପ୍ରଦର୍ଶନ କରନ୍ତି ଏବଂ ନିୟମିତ ରୂପେ ଜୀବନରେ ଆଚରଣ କରନ୍ତି ନାହିଁ, ସେମାନେ ଜ୍ଞାନହୀନ ଭ୍ରାନ୍ତ ଓ ଅଜ୍ଞାନ ଅନ୍ଧକାର ମାୟାବଦ୍ଧ ବନ୍ଧନରେ ପଡ଼ି ନଷ୍ଟ ହୋଇଛନ୍ତି ବୋଲି ବୁଝିବାକୁ ପଡିବ। ପୂର୍ବ ଶ୍ଳୋକରେ ବଳଦେବ ଦେବସେନଙ୍କର କମେଣ୍ଟ ହିସାବରେ ଜଣେ ଖାଲି ବିଶ୍ୱାସ କରିଦେଲେ ତାର କୃତାର୍ଥ, କିଞ୍ଚିତ ବିଶ୍ୱାସ କଲେ, ଲବ ଶ୍ରଦ୍ଧା ଲବ ଭକ୍ତି ଏତେ ମହାନ, ଭାଗବତରେ କେତେ ଶ୍ଳୋକ ଆଉ କେମିତି ଗୋଟେ ଏବେ ମନେ ପଡ଼ିଥିଲା ସେ ଶ୍ଳୋକ ମୁଁ କହୁଥିଲି, ସେଟା ତ କହିଲି, ସେଭଳି ବହୁତ ଶ୍ଳୋକ ଅଛନ୍ତି କୃତାର୍ଥରେ, ଶ୍ଳୋକରେ ତୁମେ କୃତାର୍ଥ ହେଇଯିବ, ହଁ ଅଜାମିଳ ଚରିତ୍ର ସେ ଶ୍ଳୋକ ନାମ ମହିମାରେ ଯୋଉ କହୁଛନ୍ତି, ସକୃତ ସକୃତ କୃଷ୍ଣ ସକୃତ ଏବ କୃଷ୍ଣ ପ୍ରଧାର ବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗି ଜୟରି ନତି ଜମ ପାସ ସ୍ୱପ୍ନମ୍ ନ ଭଟା ନତି ଜମମ୍ ପାସ ଚିରମ୍ ନିଷ୍କୃତମ୍, ତ ବ୍ୟବହାର ହବନି ସେ ଶ୍ଳୋକ ସବୁ ଭୁଲିଗଲେଣି, ସକୃତ ମନ କୃଷ୍ଣ ପଦାର ବିନ୍ଦ ସୁଖଦେବ କହୁଛନ୍ତି, ଥରେ ବି ଯିଏ ଭଗବାନଙ୍କର ଥରେ ବି ସକୃତ ମନ କୃଷ୍ଣ ସକୃତଦେବ ପ୍ରପନ୍ନ ତବ ସ୍ମିତି ଯାହା ଅଛନ୍ତି, ଥରେ ବି ଯିଏ ଭଗବାନଙ୍କୁ ଯେ ମୁଁ ଆପଣଙ୍କର ଭଗବାନ ତାକୁ ଅଭୟ ଦେବେ, ଏଇଟା ବିଶ୍ୱାସର କଥା ନା, ଥରେ ଭଗବାନଙ୍କୁ କହିଛି ପ୍ରଭୁ ମୁଁ ତୁମର ସକୃତଦେବ ପ୍ରପନ୍ନ ପ୍ରପନ୍ନ ଶରଣାଗତ ହେଇଛି, ତବ ଅସ୍ମି ମୁଁ ଆପଣଙ୍କର ଇତି ଯାଚତେ ପ୍ରାର୍ଥନା କରେ, ଅଭୟମ ଦଦାମି ଏତତ୍ ଅଭୟମ ଦଦାମି ଏତତ୍ ବର୍ତ୍ତମାନ, ମୁଁ ସେ ଲୋକକୁ ଅଭୟ ଦିଏ, ରାମଜୀ କହୁଛନ୍ ଏଇଟାକୁ ଆରମ୍ଭ ମହାପୁରୁ ବି କହୁଛନ୍, କୃଷ୍ଣ ସକୃତ କୃଷ୍ଣ ତୁମର ହଁ ବୋଲି ବୋଲେ ଏକ ବାର ମାୟା ବନ୍ଧ ହୋଇତେ କୃଷ୍ଣ ତାରେ କରେ ପାର, ଏ ଶ୍ଳୋକ ଚୈତନ୍ୟ ଚେତନଙ୍କର ଅନୁବାଦ, କୃଷ୍ଣ ମୁଁ ଆପଣଙ୍କର ମୋତେ ଉଦ୍ଧାର କରନ୍ତୁ, ଥରେ ଯଦି ଗୋଟେ ଜୀବ ଅନ୍ତରୁ କହିଛି ଭଗବାନ କୃଷ୍ଣ ତାକୁ ମାୟା ସଂସାର ଉଦ୍ଧାର କରେ, ଏଇଟା ବିଶ୍ୱାସର କଥା, ଆଉ ତୁମେ ଷୋଳମାଳା କର ଲକ୍ଷ୍ୟମାଳା କର କେଉଁ ଧାମରୁ କ'ଣ ତୁମେ ବିଶ୍ୱାସଟା ନାହିଁ, ଆଉ ଫେଲ ହବ ପ୍ରଥମରୁ, ଆଉ ଏଇଠି ସବୁ ଯାଉଛନ୍ତି ଆଉ ଆଦୌ ଶ୍ରଦ୍ଧା ସେଥିପାଇଁ କୁହାଗଲା, ସେ ଫାଷ୍ଟ ଏପଟ ଉପରେ ଉଠିବନି, ଆଉ ସାଧୁ ସଙ୍ଗ ହେଲେ ବି କାହିଁ ଦୃଢ଼ ବିଶ୍ୱାସ ନଥିଲେ କେଉଁଟା କି କାମ ଦେବନି। ଆଉ ସେଇଟା ତ ସୁକୃତି ଉପରେ ଡିପେଣ୍ଡ କରୁଛି, ସୁକୃତିଟା ତୁମର ନାହିଁ ମାନେ ତୁମେ ଚୁପଚାପ ପାଟି ବନ୍ଦ କରିକି ସରଳରେ ସେବାଟା କର, ତୁମେ କମେଇଦେବ ଯେତେବେଳେ ତୁମର ବିଶ୍ୱାସ ଆସିବ। ଏଇଟା ତ ଗୋଟେ ରେସି ମାନେ ପରମାତ୍ମା ତୁମକୁ ସେ ବିଶ୍ୱାସଟା ପରମାତ୍ମା ଦେ ମନ ମନ ଦ୍ୱାରା କନ୍ଭିନ୍ସ କରିକି କ'ଣ ଗୋଟେ ପାରିବେ କି? ସେ ସନ୍ଦେହ ରହିବ। ସକୃତ ମନ କୃଷ୍ଣ ପଦ ଅରବିନ୍ଦ ନିବେଶିତ ତତ୍ ଗୁଣ ରାଗି ଜୈରିୟ ନତେ ଜମ ପାସ ନତେ ଜମ ପାସ ବୃତମ ସେ ତତ୍ ଭଟମ ସ୍ୱପ୍ନ ବି ପଶ୍ୟନ୍ତି ଚିରମ ନିଷ୍କୃତ। ନାମ ରୂପ ଗୁଣ ଲୀଳା ୟା ପରେ ତାର ବିଶେଷ ଜ୍ଞାନ ନାହିଁ, କିନ୍ତୁ ଥରେ ଭଗବାନଙ୍କର ନାମଟାକୁ ଉଚ୍ଚାରଣ କରିଦେଇଛି। ନତେ ଜମ ପାସ ଭଟା ଜମ ପାସ ଆଉ ଜମଙ୍କର ଭଟ୍ଟା ଦୂତ ସ୍ୱପ୍ନରେ ବି ଦେଖିବନି। ସୁଖଦେବ କହୁଛି ସାକ୍ଷାତ କଣ ଆଉ ପରୀକ୍ଷିତ ପଚାରିଲେ ସ୍ୱପ୍ନ ତ ଦେଖିବନି, ଜମା ଆସିବନି ତା ପାଖକୁ, କିନ୍ତୁ ଯୋଉ ବାପ ଗୁଡ଼ା କରିଛି ନା ଚିର ନିଷ୍କୃତ ସବୁ ତାର ପ୍ରାଶ୍ଚିତ ହେଇଯିବ, ତାକୁ ପ୍ରାଶ୍ଚିତ କରିବାକୁ ପଡ଼ିବନି। ଏସବୁ ବିଶ୍ୱାସର କଥା ନା, ଥରେ ନାମ କଲେ ତୁମେ ଜଣେ ବିଷୟ ନା ମୁଁ ସେଇଟା କେମିତି ହବ କେମିତି ହବ ମୁଁ ଆଉ କହିପାରିବିନି, ତୁମେ ଯଦି ବିଶ୍ୱାସ ଯଦି ଭାଗ ତୁମେ ବିଶ୍ୱାସ କର। ତୃତୀୟ ସ୍କନ୍ଦ ଅହୋ ସୁପଚତ ଗରିଆଣ ସେ ଶ୍ଳୋକ ଚଣ୍ଡାଳ ଜୀବା ଅଗ୍ରରେ ଥରେ ନାମ କରିଦେଲେ ତାକୁ ସଫଳ ମିଳିଛି, ଏଇଟା କେମିତି ହବ କେମିତି କେମିତି କହିହବ, ଏଇଟା ବିଶ୍ୱାସର କଥା ତୁମେ କେମିତି ହବ? ଭଗବାନ ସେ କଥା କହୁଛନ୍ତି ଯେହେତୁ ଏତଦ ଅଭ୍ୟସ୍ୟନ୍ତେ ନାନତିଷ୍ଠନ୍ତି ମେ ମତମ। ବଳଦେବ ଦେବସ୍ୱାମୀ କଣ କମେଣ୍ଟରେ ଲେଖିଲେ, ବିପକ୍ଷ ଦୋଷମ ଏବଂ ଆହ, ପୂର୍ବ ଶ୍ଳୋକ କହିକି ବିପକ୍ଷ ଦୋଷ କହିଲେ, ପୂର୍ବ ଶ୍ଳୋକରେ କହିଲେ ଯେ ଖାଲି ଅଳ୍ପ ଶ୍ରଦ୍ଧା କରିବ ଭଗବାନଙ୍କୁ ଈର୍ଷା କରିବ ନାହିଁ, ସେ ଆଚରଣ ନ କଲେ ବି ଖାଲି ବିଶ୍ୱାସ କଲେ ବି କର୍ମ ଦୋଷରୁ ମୁକ୍ତି ପାଇ ସେ ଉଦ୍ଧାର ପାଇଯିବ। ଆଚ୍ଛା ବିପକ୍ଷ ଦୋଷ ମାହ, ଯେ ବିଶ୍ୱାସ ନ କରିବ ଭଗବାନଙ୍କୁ ଅସହ୍ୟ କରିବ ତାର କ'ଣ ହବ? ଭଗବାନ ନିଜ ମୁଖରେ କହୁଛନ୍ତି ଏଇ ଯେଉଁ ନିଷ୍କାମ କର୍ମ ଯୋଗ ମୁଁ କହିଲି, ନିଷ୍କାମ କର୍ମ ଯୋଗ ଅର୍ଥ ଗୋଟିଏ ବୁଝ, ଏ ଟର୍ମଟାକୁ ବାରମ୍ବାର ୟୁଜ୍ କରାହଉଛି, ଭଗବାନ ପାଇଁ ସେବା କରିବ, ପ୍ରଭୁଙ୍କ ପାଇଁ କିଛି କରିବା, କୌଣସି ଫଳ ଆଶା ନ ରଖି, ଏଇଟାକୁ ଯେ ବିଶ୍ୱାସ କରୁନି ସେ କହୁଛନ୍ତି ସେ କଥା। ବିବେକ ଦୋଷ ମାହ ଯେତୁ ଯେହେତୁ ସର୍ବେଶ୍ୱରସ୍ୟ ସର୍ବସୃହୃତ ଏତତ୍ ଅତି ରହସ୍ୟଭୂତମ ମତମ ଅଶ୍ରଦ୍ଧାନା, ଯେହେତୁ ଯିଏ ମେ ମୁଁ ଯେହେତୁ ମତମ ମିଦମ କହିଛନ୍ତି ନା ମିଦମ ମୁଁ ଯିଏ ମୁଁ ଆପଣ କିଏ ନା ସର୍ବେଶ୍ୱରସ୍ୟ ମୁଁ ସର୍ବେଶ୍ୱର। ଆଚ୍ଛା ସର୍ବସୃହୃତ କେବଳ ଖାଲି ସର୍ବ ଈଶ୍ୱର ନୁହେଁ, ବହୁତ ଈଶ୍ୱର ଅଛନ୍ତି ସେ ଅନ୍ୟର ମଙ୍ଗଳ କଥା ଚିନ୍ତା କରନ୍ତିନି, ମୁଁ ସର୍ବସୃହୃତ ମୁଁ ସମସ୍ତଙ୍କ ମଙ୍ଗଳ କଥା ଚିନ୍ତା କରୁଛି। ସର୍ବସୃହୃତ ଏତତ୍ ଅତି ରହସ୍ୟଭୂତମ, ମୁଁ ଯେଉଁଟା କହିଲି ଅର୍ଜୁନର ଅତି ରହସ୍ୟଭୂତମ, ଭଗବାନ କାହିଁକି ଆଗେ ଗୀତା ଭକ୍ତି ତ ସାର ଭଗବାନ ଆଗେ କାହିଁକି ନିଷ୍କାମ କର୍ମ ଯୋଗ କହିଲେ? କାରଣ ଗୋଟେ ଜୀବକୁ ଭକ୍ତି ସ୍ତରକୁ ଯିବାକୁ ହେଲେ, କାରଣ ଜୀବର ଅନ୍ତର ଭିତରେ ଭକ୍ତିର ବୃତ୍ତି ଶୁଦ୍ଧ ଭାବରେ ନାହିଁ, ତଟସ୍ଥରେ ସେ ତଟସ୍ଥ ସ୍ପର୍ଶ ରହିଛି ଆଉ ତଟ ପାଖରୁ, ତଟଟା ମାନେ କ'ଣ? ଆରେ ତଟ ପାଖ ମାନେ ତଟରେ ଜଳର ସଂସ୍ପର୍ଶ ଅଛି କି ନାହିଁ? ଜଳ ସଂସ୍ପର୍ଶ ତଟ କେମିତି ହେଲା? ଏଇଟା ଭୂମି ହେଇଯିବ ନା, ମାୟାର ସଂସ୍ପର୍ଶ ଅଛି ଜୀବ ପାଖରେ ବେଶୀ ଅଛି, ମାୟାର ସଂସ୍ପର୍ଶ ବହୁତ ରହିଛି ନା, ପକଟଟା ବହୁତ, ତଟସ୍ଥ ରହିଲେ କ'ଣ ହବ? ଯେମିତି ନଦୀ କୂଳରେ ଥିବା ଲୋକ, ନଦୀ କୂଳଟା କୂଳ କାହିଁ କୁହାଯାଏ? କୂଳ ମାନେ ସେଠି କ'ଣ ଜଳ ଆଉ ସ୍ଥଳ ଦୁଇଟା ଦୁଇଟାର ସଙ୍ଗମ, ଜଳ ଲାଗିଛି ସ୍ଥଳଟା ଲାଗିଛି ସେଟା କୂଳ, ତଟ ମାନେ ସେୟା ବହିରଙ୍ଗା ଶକ୍ତି। ଆଚ୍ଛା ଜଳଟା ବେଶୀ ନା ସ୍ଥଳଟା ବେଶୀ? ନଦୀ ପାଖରେ କେମିତି ନଦୀଟା ଏମିତି ଗଲା, ସ୍ଥଳ ଭାଗଟା ବେଶୀ ଲାଗିଛି ନା? ଆଉ ଶରୀର ଭିତରେ ତୁମେ ଦେଖୁନା ଆତ୍ମାଟା କେତେ, ଆଉ ସବୁ କ'ଣ? ସବୁ ଜଳ। ଏଇ ଜଗତରକୁ ଏମିତି ତିଆରି କରାଯାଇଛି, ଏଠି ମାୟାର ସବୁ, ଏଟା ସବୁ ମାୟାର ବୈଭବ, ଆଉ କେବଳ ଆତ୍ମାଟା ଏଠି ଗୋଟିଏ ଅଂଶ, ଆଉ ସବୁ ମାୟା, ଯାହା ଦେଖୁ ସବୁ ମାୟାର ବୈଭବ। ଏଇ ମାୟା ବୈ ଜିନିଷ ଗୁଡ଼ାକୁ ସବୁ ମାୟା ତ ଭଗବାନଙ୍କ ଶକ୍ତି ତିନି ଗୁଣ ଦ୍ୱାରା ତିଆରି କରିଛନ୍ତି, ବ୍ରହ୍ମାଙ୍ଗ ନିର୍ଦ୍ଦେଶ ରାକୁ ସବୁ କୃଷ୍ଣଙ୍କ ପାଖରେ କ'ଣ ଲଗେଇବାକୁ ପଡ଼ିବ। ତାହେଲେ ଜୀବ ହେଉଛି ତଟସ୍ଥ, ତଟରୁ ଆସିଛି, ତାକୁ ଗୋଟେ ଛକି ଜାଗା ଭଳିଆ ଛାଡ଼ି ଦିଆ ହେଇଛି, ସ୍ପର୍ଶ ଅଧିକା କାହାର ହେଇଛି, ଯେମିତି ନଦୀ କୂଳରେ ସ୍ଥଳଭାଗ ବହୁତ ଲାଗି ରହିଛି, ନଦୀଟା ବୋହିକି ଯାଇଛି, ଗୋଟେ ନଦୀର କୂଳଟାକୁ ଚିନ୍ତା କର, ତା ସ୍ଥଳଭାଗ କେତେ ଲାଗିଛି, ସେଇଟା ମାୟା ବହୁତ ବହୁଳାଂଶ ଯାହା କୁହାଯାଏ ପ୍ରାୟାଂଶ ମାୟା ଏଇ ଯୋଉ ଶକ୍ତି ତ ମାୟାର ଯାହାର ଅଂଶଟା ବେଶୀ ରହିଲା ସେଟା ଟାଣି ଧରିବ ନା ଆଉ ଯାହାର ଯୋଉ ଅଂଶ ଅଧିକା ରହିଲା ସେ ଟାଣି ଧରିଲା ସେ ମାୟା କାହାକୁ ଧରୁଛି ଟାଣିକି ଯୋଉ ଧର ଟାଣି ଧରିଛି ନା ତୁମେ କହିବ ଭଜନ କରୁଛି ସାଧାରଣ ତୁମେ ଯାହା ବି କର ତେଣୁ କାହାର ଆଦେଶଟା ପାଇଲେ ଯେମିତି ପୋଲିସଟା ପୋଲିସଟା ସିଏ ଗୋଟେ ମଣିଷଟା ହବ ପୋଲିସ ଯାହାକୁ ଧରୁଛି ପୋଲିସଟା ବଳବାନ ଯେ ପୋଲିସ ମାନଙ୍କର ଗୋଟେ ଗୁଣ୍ଡାକୁ ଧରିଲା ସେ ଗୁଣ୍ଡାଟା ପୋଲିସଟାକୁ ମାରିଦେବ କି ନାହିଁ ପୋଲିସଟା ବଳବାନ କେଉଁଥିପାଇଁ ତା ପାଖରେ ଲ ଆଣ୍ଡ ଅର୍ଡର ପୁରା ହୋଲ୍ ଗଭର୍ଣ୍ଣମେଣ୍ଟର ସପୋର୍ଟଟା ସେଥିପାଇଁ ସେ ବଳବାନ ବ୍ୟକ୍ତିଟା ବଳବାନ ନୁହେଁ ସେ ଗୋଟେ ବନ୍ଧୁକ ରଖିଛି ଆଉ ଗୋଟେ ବନ୍ଧୁକ ହେଲା କ'ଣ ମାରିଦେଉନାହାନ୍ତି ତାଙ୍କୁ ଏଇ ମାଓବାଦୀ ମାନେ ପୋଲିସ ମାରିଦେଉନାହାନ୍ତି ପୋଲିସଟା ପାୱାରଫୁଲ କହୁଥିପାଇଁ ମାୟା ପାୱାରଫୁଲ କହୁଥିପାଇଁ ମାୟା ପାୱାରଫୁଲ କହୁଥିପାଇଁ ତା କୃଷ୍ଣ ସପୋର୍ଟ କରୁଛନ୍ତି ମମ ମାୟା ତୋର ଏଟା ହଉଛି ଫୋର୍ଟ ତୋର ଏଟା ଦୁର୍ଗଟା ଆଉ ତୋତେ ଦିଆଗଲା ଯୋଉ ଯିବ କୃଷ୍ଣ ବହିର୍ମୁଖ ହେଇ ତାକୁ ଏଠି ଦଣ୍ଡ ଦିଆହବ ପାୱାର ଏଟା ତାର ନା ଜେଲଖାନା ଭିତରେ ତୁମର କଣଟା ପାୱାର ଅଛି କିଛି ନାହିଁ ତାଙ୍କୁ ଫୁଲ ପାୱାର ଦିଆହେଇଛି ଆମେ ସେଇଠି ଅଛେ ତେଣୁ ଆମେ ଏଠୁ ବାହାରିବା ପାଇଁ ଯେତେ ଚେଷ୍ଟା କଲେ କଣ ହେଇପାରିବ କୌଣସି କାମ ତୁମେ ଜେଲଖାନା ଭିତରେ ଯେତେ ପୋଲିସର ଗୋଡ଼ ହାତ ଧର ସେ କହିବା କି ମୁଁ କିଛି କରିପାରିବି ନାହିଁ ସେଟା ମଣିଷ ମୁଣ୍ଡ ପିଟି କାନ୍ଦୁଛି ପ୍ରଭୁ କ'ଣ କରିବି ମୁଁ ତୁ ଯେତେ କଲେ କ'ଣଟା ହବ ତୁ ଛାଡ଼ିପାରିବ ଲଟା ତୁମ ନାଁରେ କେସ୍ଟା ପଡ଼ିଯାଇଛି ନା ସେ ଗଭର୍ଣ୍ଣମେଣ୍ଟର ଅର୍ଡ଼ର ଆସିଗଲେ ଛାଡ଼ ଗଭର୍ଣ୍ଣମେଣ୍ଟର ଅର୍ଡ଼ର ଚାଲିଗଲା ମାନେ ଧରିଲ ଓକିଲ ଧରିକି ଗୁରୁ କ'ଣ ଓକିଲ ନା ଆଉ ଓକିଲ ଧରିଲ ସେ ତାଙ୍କ ଯୁକ୍ତି ତର୍କ କରି ସେ ଆଉ ଗୋଟେ ଓକିଲକୁ ପରାସ୍ତ କରି ଜଜ କତୁରୁ ଆଣିବ ଆଉ ସେଟା ଉଚ୍ଚତର ଶକ୍ତିଟା ନା ଆଉ ଉଚ୍ଚତର ଶକ୍ତି ନହେଲେ ଆଉ ତୁମେ ଓକିଲ କ'ଣ ଓକିଲ ତୁମେ ଖାଲି ଏଠି ପଇସା ଦେଲେ ଓକିଲ ତୁମ ପାଇଁ କାମ କରିବ ନା ଆଉ ପଇସା ଦେଲେ କାମ କରିବ ଆଉ ଗୁରୁଙ୍କ ତ ଗୁରୁଙ୍କର ପଇସା ଦରକାର ନାହିଁ ଗୁରୁ ଖାଲି ପଇସା ଦେଲେ ଟଙ୍କା କାଗଜ ଟଙ୍କା ଦେଇଦେଲେ ଗୁରୁ କ'ଣ ସେ ତୁମ କାମ କରିପାରିବେ ଗୁରୁ ଗୁରୁ ଯାହା କତୁରୁ ଆଣିବେ ଗୁରୁ ଛଡ଼େଇବାକୁ ମାୟା ପାଖରୁ ତେଣୁ ମାୟାକୁ ଛଡ଼େଇବାକୁ ହେଲେ କାହା ଶକ୍ତି ଦରକାର କୃଷ୍ଣ ଶକ୍ତି ଦରକାର ତେଣୁ ଗୁରୁ କ'ଣ କରିବେ ତୁମକୁ ଦେଖ ବାପା ମୋ କତିରେ କିଛି ନାହିଁ ଆସ କୃଷ୍ଣ ସେବାରେ ଲାଗ ସେ କୃଷ୍ଣ ସେବାରେ ସେଇଟା ଜୀବ କରିପାରିବନି ଜୀବଟାକୁ ଏଇ ଶକ୍ତିମାନ କରିବା ପାଇଁ ଗୁରୁଙ୍କରଟା ହେଉଛି ଶୁଦ୍ଧ ଭାବରେ ଜୀବ ପ୍ରତି କୃପା ତା ପାଇଁ ସବୁ ବ୍ୟବସ୍ଥା କରିଦେବେ ଜୀବଟା କରିବନି ତାକୁ ଶ୍ରବଣ କୀର୍ତ୍ତନ କରିବେ ତାକୁ ଉନ୍ମୁଖ କରେଇବେ ତାକୁ ରୁଚି କରେଇବେ କରି ଯିବ ଆଉ ଗୁରୁ କୃପା ମାନେ କ'ଣ ଗୁରୁ ରଖିଛନ୍ତି ପୁରା ଖୋଲିଦେବେ ବାବା ନେଇଯା ତ ନେଇଚାଲିଲା ଏଇଟା ଗୁରୁ କରିବେନି ଏଇଟା ତ କୃପାର ପ୍ରିନ୍ସିପୁଲଟା ନୁହେଁ ଆଉ କୃପା ଯିବନି ସେମିତି କୃପା ସେମିତି ଯାଏ କେବଳ ସରଳ ନିଷ୍କପଟ ଯିବମାନଙ୍କ ପାଖକୁ ଯେଉଁମାନଙ୍କର ବିଲକୁଲ ସରଳ ଏ ଯେମିତି ବ୍ୟାଧ ସେସବୁ ଅହେତୁକ କୃପା ଏମ୍ପାୱାର୍ଡ ସୋଲ୍ ଯେଉଁମାନେ ନିତ ସିଦ୍ଧମାନେ କେବଳ ଦେଇପାରିବେ କୃପା ସିଦ୍ଧ ଦେଇପାରିବେ କୃପା ତ ଯିଏ କୃପାରେ ଚଳୁଛନ୍ତି ସେ କ'ଣ କରିବେ ତାଙ୍କୁ ସେଇ ପ୍ରିନ୍ସିପୁଲ ଭିତରେ ଦେଇକି ଯିବାକୁ ପଡ଼ିବ ମାନେ ଏଇ ଯେଉଁ ପଢ଼ିଛି ଏଇ ଯେଉଁ ଜିନିଷ ପଢ଼ିଛି କଥା ପଢ଼ିଛି ବିବେକ ଯେହେତୁ ସର୍ବେଶ୍ୱରସ୍ୟ ସର୍ବଶୃହୃତ ଏ ତ ଅତିରସ୍ୟ ଭୂତମ ଦେଖ ଅର୍ଜୁନ ମେ ମତମ ଇଦମ ଯେଉଁ କହିଲେ ମୁଁ କହୁଛି ମୁଁ କିଏ ସର୍ବେଶ୍ୱର ସର୍ବଭୂତ ସୃହୃତ ସବୁ ଜୀବନ ମଙ୍ଗଳକାଙ୍କ୍ଷୀ ବନ୍ଧୁ ଆଉ ମୁଁ ଅତି ରହସ୍ୟ କଥା କହୁଛି ତୁମକୁ ଏ କର୍ମ ଯୋଗୁଁ ଭଗବାନଙ୍କ ପାଇଁ କର୍ମ କରିଟା ଗୋଟେ ଅତି ରହସ୍ୟ ଜିନିଷ ଗୋଟେ ଫୁଲମାଳ ଆଣିକି ଦେବା ଗୋଟେ ଲୋକର ଯଦି ଭଗବାନଙ୍କ ପ୍ରତି ଗୋଟେ ବିଶ୍ୱାସ ନାହିଁ ତାକୁ ତୁମେ କ'ଣ କରିବ କିଏ ଯେ ତୁମେ ପାରିବନି ବଡ଼ ବଡ଼ ମନୁଷ୍ୟମାନେ ତ ଫାଙ୍କିଯାଆନ୍ତି ଆଉ ଭଗବାନଙ୍କୁ କାରଣ ଅତି ଯାହା କୁହନ୍ତି ଅତି ସରଳ ଅତି ସଂସ୍କାରରେ ଗୋଟେ ବିଶ୍ୱାସ ଆସେ ତପଶକ୍ତି ଦ୍ୱାରା ବି ଆସିବନି ବଡ଼ ବଡ଼ ତପସ୍ୱୀ ଲୋକମାନେ ବି ଭଗବାନଙ୍କୁ ବୁଝିପାରନ୍ତି ରହସ୍ୟ ଜିନିଷ ଗୁଡ଼ାକ ନା ସେଇଠି ପଢ଼ୁଥିଲି ସେ ଟିକେଟା ଦେଖୁଥିଲି ସେ ତାର କଥା ମନେ ପଡ଼ିଲା ମରୁଭୂମିରେ ରହୁଥିଲେ ସେ ଯେଉଁ ଋଷି ଉତ୍ତଙ୍କ ସେ ରହୁନି ସେ ରହୁନି ଉତ୍ତଙ୍କ ଋଷି ମରୁଭୂମିରେ ରୁହନ୍ତି କ'ଣ ବାବାଜୀମାନଙ୍କର ତ ମୁଣ୍ଡ ତାଙ୍କର ଗରମ କେଉଁଠି କାହାର କ'ଣ କେତେ ତାକୁ ବାବାଜୀଙ୍କୁ ପାରିବ କି ତୁମେ ସେ ଷଣ୍ଡା ଯେମିତି ଦେଖିବ ତାର କିଛି ନଥିବ ଘର ପାଖରେ ପାଙ୍କା ସେଟା କେତେବେଳେ ବରଗଛ ମୂଳରେ ଶୋଇବ କେତେବେଳେ ଦୁର୍ଗା ମଣ୍ଡପରେ ଶୋଇବ କେତେବେଳେ ସେ ରାସ୍ତା ଉପରେ ଶୋଇବ ସେ ବାବାଜୀ ସେଭଳିଆ ତାର କିଏ କହିବ ମୋର ଏଠି ରହିବି କିଏ କହିବ ଜଙ୍ଗଲରେ ରହିବି କିଏ କହିବ ମରୁଭୂମିରେ ରହିବି ସେଭଳିଆ ବାବାଜୀ ତା ସବୁ ତାଙ୍କ ମୁଣ୍ଡ ସବୁ ମୁନିଙ୍କର ମତି ଭ୍ରମ ତାର ଜଙ୍ଗଲ ତାର ରହିବ କେଉଁଠି ପାଣି ନାହିଁ ସେଠି କାହିଁକି ରହିଯିବ କେଉଁ ଧାମରେ ରହିଥା ହଁ ଏଠି ଲୋକ ମରୁଭୂମିରେ କେଉଁଠି ଲୋକ ପକେଇ ଆସିବନି ଚଢ଼େଇ ବଢ଼େଇ କେହି ନାହିଁ କେଉଁ କାହିଁକି ହେବେନି ମୋର ଧ୍ୟାନ କରିବି ତାହେଲେ ରହିକି କରେ ଭଗବାନ ସେଠୁ ଦ୍ୱାରକା ଫେରୁଛନ୍ତି, ମହାଭାରତ ଯୁଦ୍ଧ ସରିଛି, ଆସିଲେ ତାହେଲେ ପ୍ରଭୁ ଆସିଲେ ନା, ପ୍ରଭୁ କୁଆଡ଼େ ଯାଇଥିଲେ ଆପଣ, ନା ଯାଇଥିଲେ ମହାଭାରତ, ଭଗବାନ କୃଷ୍ଣ ସିଏ ସରଳ ଲୋକ, ସିଏ କାହିଁକି ଧନ୍ଦାର ପଶିବେ, କୁଆଡ଼େ ଯାଇଥିଲେ ନା ଆଜ୍ଞା ମହାଭାରତ ଯୁଦ୍ଧ ଯାଇଥିଲି ସେ ପାଣ୍ଡବମାନଙ୍କୁ ସାହାଯ୍ୟ କରିବା ପାଇଁ, ମୋ ଭକ୍ତ ସେମାନେ ନା, ଆଉ କ'ଣ ହେଲା ଯୁଦ୍ଧରେ, ନା କ'ଣ ହେଲା, ସେ ଶହେ ପୁଅ ବଦମାସ ଗୋଟେ ତାଙ୍କୁ ମାରିଦେଲେ, ସବୁ ମରିଲେ ଆଉ, ସବୁ ମାରିଦେଇଛି, ଭଗବାନ ଏତେ କାହିଁକି ବୁଲେଇ ତୁଲେଇ କଥାବାର୍ତ୍ତା କରି, ଯିଏ ତାଙ୍କ ସାଙ୍ଗରେ ଖେଳିବ ସେ ଖେଳିବେ, ଯିଏ ସରଳ ଯିଏ ତା ସାଙ୍ଗରେ ସରଳ କାମ କରିବେ, ଯିଏ ଖେଳିବ ତାଙ୍କ ସାଙ୍ଗରେ ସିଏ ଖେଳିବେ, ସେ ରାଗିଗଲେ ଆଉ କ'ଣ କଲେ ଆପଣ, ଆପଣ ଭଗବାନ ହେଇକି ଏହା କଲେ ତା ବଂଶଟା ବୁଡ଼େଇ ଦେଲେ, ତୁ ଆବାଜ ତୋ ମୁଣ୍ଡ କାହିଁକି ଏତେ ଘୁରଉଛି, ତୋର ଗଣ୍ଡେ ଖାଇକି ତପସ୍ୟା କରିବା, ତୋ ମୁଣ୍ଡ କାହିଁ ଏତେ ଘୁରୁଛି, ସେ ଭଗବାନ କାହା ବଂଶ ବୁଡ଼େଇଲେ କ'ଣ କଲେ, କିନ୍ତୁ ଭଙ୍ଗୁଆ ତୁ ଉଦ୍ଧାର କଲେ ବଂଶ କ'ଣ ବୁଡ଼େଇଲେ, ରାଗିଲେ ରାଗିଲା କହିଲା ଆଜ୍ଞା ମୁଁ ଅଭିଶାପ ଦେବି, ଜାଣିଛନ୍ତି ନା ଆପଣ କେସ୍, ମୋର ତପସ୍ୟ ଏତେ ତପ କହିଛି ମୁଁ ଅଭିଶାପ, ଭଗବାନ ଦେଖ ଇଏ ହେଉଛି କଥା, ଇଏ ମନୁଷ୍ୟମାନଙ୍କର କେତେବେଳେ କ'ଣ ମୁଣ୍ଡ ବିଗିଡ଼ି ହେଉଛି, ତା ଶ୍ରଦ୍ଧା ପଳଉଛି, ଭଗବାନ ଏଇଟା କାହିଁକି କଲେ, ଏଇଟା ଗୋଟେ ଋଷି ତପସ୍ୟା କରିକି ଇଏ କରିକି ସେମାନେ ଦେଖ ସିଏ ତାଙ୍କ ମୁଣ୍ଡ କାମ କରୁନି, ଭଗବାନ ଏଇଟା କାହିଁକି କଲେ, ତୁମେ କ'ଣ କରୁଛ, ଇଏ ଖାଇ ପିଇକି ଶୋଇ ଶୋଇ ଉଠିକି ମୁହଁ ଫୁଲୁଛି, ତୁମେ କହିବ କାହିଁକି ଭଗବାନ ଏଇଟା କଲେ, ପ୍ରଶ୍ନ ପଚାରିବେ ଭାଗବତରେ, ଏଇଟା କାହିଁକି ଏଇଟା ମୁଣ୍ଡ ପୁରୁଛି, ଏଇଟା କିଛି ମୁଣ୍ଡ ପୁରାନି, ଖାଲି ଗ୍ରହଣ କର, ପ୍ରଭୁ ଏଇଟା କହୁଛନ୍ତି ସହିଲା, ମୋର ଏତେ ମୁଣ୍ଡ ପୁରାନି, ସାହୁ କହିଛି ପାଚିଲା ଧାନର ମଇ ଦେଉଛି, ମୋର ଏତେ ଧନ୍ଦା ବୁଝିବେନି, ସେ କ'ଣ ସାହୁ କହିଲା ମଇ ଦିଆ, ମୁଁ ଗଲି ତାର ଜମିର ମଇ ଦିଆ, ସେ ପାଚିଲା ଧାନ ଥାଉ କି କଞ୍ଚା ଧାନ ଥାଉ, ମୋର କ'ଣଟା ମିଳିବ, ଏ ମଇ ଦିଆ ହବ କୋଉଠି ନା ଯୋଉଠି ଧାନ କଟା ହେଇଛି, ଯାହାର ବିଲରେ ମଇ ଦେଇ ଆସିବୁ, ତାର ଗଲା ବିଲରେ ଧାନ ବିଲରେ ମଇ ଦେଇ ଚାଲିବା, ସାହୁ କହିଲା କିରେ ତୁ କ'ଣ ଏଇଟା କଲୁ, ତା ଲୋକ ପଚାରୁଛନ୍ତି ମଇଟା ଏଠି ଏଠି କାହିଁ ମଇଟା ଦେଉଛୁ, ମଇଟା କୋଉଠି ଦିଅନ୍ତି, ଧାନ ଏ ଯୋଉ ହଳ ହେଇଗଲା ପରେ ଆଉ ଥରେ ମାଟି, ମତେ ସାହୁ କହିଛି ପାଚିଲା ଧାନର ମୁଁ ମଇ ଦେଉଛି, ସାହୁ କହିଲା ମଇ ଦେ ମୋର ମୁଁ ଦେଉଛି, ମୋର ଏତେ କଥା ମୁଣ୍ଡ ବୁରିଆରେ କ'ଣ ଅଛି, ସେଇଟା ବୋକା ଆମର ସେଇଭଳିଆ, ମତେ ଗୁରୁ କହିଛନ୍ତି ମୋ ସେବା କରେ ମୁଁ ଦିନ କଟେନି, ଯାହା ହବ ତାଙ୍କ ଦାୟିତ୍ୱ, ଚଗଲା ଭଲ ଆଉ ମୁଁ ଗୋଟେ କ'ଣ କରିବି, ମୁଁ ତ ଗୋଟେ ମାତୃ ଗର୍ଭରୁ ଆସିଛି ନା, ମୁଁ ଗୋଟେ ଆକାଶରୁ ସୁକତେ ଭଳିଆ ଖସିଛି, ମୁଁ ଗୋଟେ ଜୀବଟା ନା, ମୁଁ ଆଉ କ'ଣ କରିବି, ତାକୁ ଏଭଳି ସରଳ ବିଶ୍ୱାସରେ ବଞ୍ଚିବାକୁ ପଡିବ, ବେଶୀ ମୁଣ୍ଡ ଖର୍ଚ୍ଚ କଲେ ତୁମେ ଏଠି ରାସ୍ତାରେ ପାରିବନି, ବେଶୀ ଖର୍ଚ୍ଚ କରିକରି ନିଜ ବାସ ସବୁ ସେ ଛାଡ଼ିକି ପଳେଇବ, ଏ ଉତ୍ତମ ଋଷି ଦେବ ନା କେମିତି, ଭଗବାନ କହିଲେ ତୁ ଜାଣିଛୁ ନା ମୁଁ କେସ୍, ତୁ ଜାଣିଛୁ ତ ମୋତେ କ'ଣ ଅଭିଯୋଗ ଦେବୁ, ତୁ ଜାଣିଛୁ ମୁଁ କେସ୍, ଭଗବାନ ବିଶ୍ୱରୂପ ଦେଖେ ଉତ୍ତମକୁ ସାଙ୍ଗେ ସାଙ୍ଗେ, ମୋତେ ଡରିଗଲା ଆଉ, ଜାଣିଛୁ ମୁଁ ସୃଷ୍ଟି ପଳେଇ କରିଦେବି, ତୁ ମୋତେ କ'ଣ ଛୁଆ ହବୁ ନା କ'ଣ, ତ ସେଟା ମାରିଦେଲେ ବୋଲି ତୁ ମୋତେ ଅଭିଶାପ ଦେବୁ, ଇରେ ଅଭିଶାପ ଆଶୀର୍ବାଦ ଶକ୍ତି ଦୁଇଟା କାହା କତିରୁ ଆସୁଛି, ଯିଏ ଅଭିଶାପ ଦେଉଛି ଆଶୀର୍ବାଦ ସେଟା ଆସିଛି କାହା ପାଖରୁ, ଖୋଜିଲ ଭଗବାନ ପାଖରୁ ଆସିଛି ନା ଆଉ କିଏ କେଉଁଠି କମେଇଛି ତପ କରିକି, ଯେ ତୁମେ ତପ କରିଛ ଶକ୍ତିଟା ପାଇଛ ସେଟା କାହା ପାଖକୁ ପାଇଛ, ଯାହା ପାଖକୁ ପାଇଛ ତାକୁ ଅଭିଶାପ ଦେବ, ସେ ଗାନ୍ଧାରୀ ହଉ ଯିଏ ହଉ, ଯେତେବେଳେ କିଏ କେହି ଭଗବାନଙ୍କୁ ଅଭିଶାପ ଦେଉଛି, ଭଗବାନ ନିଜକୁ ନିଜେ ଦେଉଛନ୍ତି, ତାଙ୍କୁ କିଏ ଅଭିଶାପ ଦେବ, କିଏ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି, ଶାନ୍ତିପୁନି ମୁନି ଆଶୀର୍ବାଦ ଦେଲେ ତାଙ୍କୁ, ତୁମେ କ'ଣ ଆଶୀର୍ବାଦ, ତୁମେ ଯଦି ଆଶୀର୍ବାଦ ଦେଉଛ ତୁମ ପୁଅ ମରିଯାଇଥିଲା, ତୁମେ ତାଙ୍କୁ ତାଙ୍କୁ କହୁଥିଲା ଉଦ୍ଧାର କରିବୁ, ସିଏ ଭଗବାନ ନିଜକୁ ନିଜେ ଅଭିଶାପ ଦିଅନ୍ତି ଆଶୀର୍ବାଦ ଦିଅନ୍ତି, ସେ ତାଙ୍କ ଲୀଳା, ଉତ୍ତମ ଋଷି ଯେତେବେଳେ ଦେଖିଲେ ବିଶ୍ୱରୂପରେ ଡରିଗଲା, କହିଲା ଇରେ ବାବା ମାରି ପଡ଼ିଦେବି ମୋତେ, ମୁଁ ସେ ସହି ଯାଇଥିଲା ମୁଁ ବି ଯିବି ବାବାଜୀ, କହିଲା ଆଜ୍ଞା ମୁଁ ଆଉ ଲାଗିବିନି, ମୋତେ କୁହନ୍ତୁ ମୋତେ ଟିକେ ଆଶୀର୍ବାଦ କରନ୍ତୁ, ନା କ'ଣ ଆଶୀର୍ବାଦ, ନା ଏଠି ବର୍ଷା ହେଉନି ଠିକ୍ସେ, ମୁଁ ଯେତେବେଳେ ଇଚ୍ଛା କରି ପାଣି ପାଇଁ ମୁଁ ହଇରାଣ ହେଉଛି, ଯେତେବେଳେ ମୁଁ ଇଚ୍ଛା କରିକି ଯେମିତି ମୋତେ ଜଳ ବାହା ପଡ଼ିବନି, ଭଗବାନ କହିଲା ହଉ ଯା, ବାବାଜୀର ବୁଦ୍ଧି କେତେ, ତା ମୁଣ୍ଡ ଟିକେ ଗରମ ହେଇଯିବ, ତାପରେ ସରିଲା, ତାର ପଳେଇଗଲେ ପ୍ରଭୁ ପଳେଇଗଲେ, ଉତ୍ତମ ମେଘ ବୋଲି କୁହାଯାଏ, ସେ ପ୍ରଭୁ ଭାବରେ ସେଠି ଗୋଟେ ମେଘ ସୃଷ୍ଟି ହୁଏ, ଭଗବାନ କହିଥିଲେ, କହିଲେ ଦେଖ ହଉ ଠିକ ଅଛି, ତୁ ତ ଭୁଲ ମାଗିଲୁ କ୍ଷମା କଲୁ, ମୁଁ ଯେତେବେଳେ ତୁ ଚିନ୍ତା କରିବୁ, ତାପରେ ଆସିଲେ ଭଗବାନ ଆସିକି ତାପରେ କହିଲେ, ତାପରେ ଗୋଟେ ଜୀବନ ଶ୍ରଦ୍ଧା ଆସିବା, ଦେଖ ମନୁଷ୍ୟମାନଙ୍କର ଆସୁନି, କଥା ବୁଝିପାରିଲେନି ରାଗିଲେ, ତାପରେ ଭଗବାନ ବିଶ୍ୱରୂପ ଦେଖେଇଲେ, ଭଗବାନ କହିଲେ ହଉ ଯା, ମୁଁ ଯାଉଛି, ଯେତେବେଳେ ତୋତେ ଶୋଷ ଲାଗିବ ତୁ ଚିନ୍ତା କରିବୁ ତୋତେ ଜଳ ମିଳିବ, ଆଉ ସେମାନେ ତାଙ୍କୁ ଶୋଷ ଲାଗିଲା, ଶୋଷ ଲାଗିଲା ଭଗବାନ ନିଜେ ଆସୁଛନ୍ତି, ନା ଆପଣ ଜଳ ମୋତେ ଦେବେ, ହଁ ମୁଁ ଦେବି, ଭଗବାନ ଅଲଗା ବେଶରେ ଆଇଲେ, କିଏ କିଏ କୁହନ୍ତି ଇନ୍ଦ୍ର ଆସୁଛନ୍ତି, କିଏ କିଏ କୁହନ୍ତି ଭଗବାନ ଆସେ, ଭଗବାନ ଇନ୍ଦ୍ରକୁ ପଠେଇଲେ, ଇନ୍ଦ୍ର ତୁ ତ ବର୍ଷା ଦାୟିତ୍ୱ ରହୁଛୁ, ଯାହା ସେ ଉତ୍ତମ ଋଷି ଯେତେବେଳେ ସ୍ମରଣ କରି ଯିବୁ, ଆଉ ଇନ୍ଦ୍ର ହେଲା ଦେବତାମାନେ କାହାକୁ ଡାଇରେକ୍ଟ ଫଳ ଦିଅନ୍ତି, ଦେବତାମାନେ କେବେ ଦେବତା ରୂପରେ କେବେ ଫଳ ଦିଅନ୍ତିନି, ଦେବତାମାନେ ବିଭିନ୍ନ ରୂପରେ ଆସନ୍ତି, ସେତେବେଳେ ଗୋଟେ ନାରୀ ରୂପରେ ଆସିବେ, କେବଳ ଅଲଗା ଦେବତାମାନେ କେବେ ସେମିତି ଡାଇରେକ୍ଟ ଆସିକି ଫଳ ଦେବେନି, କାରଣ ଦେବତାମାନେ ମଣିଷକୁ ଦେବ ରୂପ ଦେଖାନ୍ତିନି, ଦେଖିବେନି, ଅତିନିଷ୍ଠ ନହେଲେ କେବେ ଦେଖିବେନି ଦେବ ରୂପ, ଭଗବାନ ଦେଖେଇଦେବେ, ଦେବତାମାନେ ମଣିଷକୁ ଭଲ ପାଆନ୍ତିନି, ଏଗୁଡ଼ା ମଣିଷ ଗୁଡ଼ାକ ଭାରି ଖରାପ ନା, ଦେବତାମାନଙ୍କର ଭୋଗ ଥିଲେ ମଣିଷ ଗୁଡ଼ାକ ଭାରି ଖରାପ, ତାଙ୍କ ମଳବାହୀ ଶରୀର କାମି ବହୁତ, ଈର୍ଷା ଲୋଭୀ ଅପରିଷ୍କାର, ମଣିଷ ଗୁଡ଼ାକ ତାଙ୍କୁ ଦେବତାମାନେ ଭଲ ପାଆନ୍ତି। ହେଲେ ଦେବ ପୂଜାରେ ବହୁତ ନିୟମ ଗୁଡ଼ାକ ନା କ'ଣ, ଭଗବାନ ପୂଜାରେ ତ ନିୟମ, ଦେବ ପୂଜାରେ କାହିଁକି ନିୟମ, ଟିକେ ଓଲଟା ହେଲା ମାନେ ଡାକିବେ, ହେ ମଣିଷଟା ତୁ ଏମିତି ଭୁଲ କଲୁ, ଏଇଠି ଏ କଳସ ରଖ, ଏ ଦିଗରେ ଏଇଟା ରଖ, ଏ ଫୁଲ ଆଣ, ସେ ଅଛି ନା ତାଙ୍କର, ଏ ଫୁଲ ମନ୍ଦିର ଫୁଲ ଆଣିବ, ଏଇ ଫୁଲ ଆଣିବ, ଦେବତା ରାଗିଯିବେ। ଇନ୍ଦ୍ର ତ ଡାଇରେକ୍ଟ କାହାକୁ ଦେବେନି, ଇନ୍ଦ୍ର ତାଙ୍କ ଗୋଟେ ବାଳକ ରୂପରେ ଆଇଲେ, ଉତ୍ତମ ଋଷି ତାର ଜଳ ଜଳ ହେଉଛି, ପଚିଲେ କ'ଣ ବାବା କ'ଣ ତୋର ପାଣି ଦରକାର କି, ନା ହଉ ତୁ ନେ ତୋ କମଣ୍ଡଳ କାଢ ନା ପରିସ୍ରା କରେ, କହିଲେ ନବୁ ପାଣି ତ ନବୁ ଯେତେ ନବୁ ନେ, ସେ ପରିସ୍ରା କରେ, ଗୋଟେ ବାଳକ ରୂପରେ ଆସୁଛି, ସେ କହିଲେ ପରିସ୍ରାଟା କ'ଣ ମୁଁ ପିଇବି, ଆସି ତାର ରାଗି କହିଲା ତୁ ପଳା ଛୋଟ ପିଲା ତୁ ପଳା ମୋର କି ଦରକାର, ପଳେଇ ଗଲା ପରେ ପୁଣି ଭଗବାନଙ୍କୁ ସ୍ମରଣ କଲେ, କହିଲେ କ'ଣ କୃଷ୍ଣ ମୋତେ କଥା ଦେଇକି ଯାଇଥିଲେ, କାହିଁକି କ'ଣ କାହିଁକି ମୋତେ ସୁସ୍ଥ ଲାଗୁଛି କାହିଁକି ପାଣି, ଭଗବାନ ଆସିକି ପହଞ୍ଚିଲେ କହିଲେ କ'ଣ ହେଲା ତୋର, ତୋର କ'ଣ ହେଲା ନା କାହିଁ ଆଜ୍ଞା ମୁଁ ତ ସ୍ମରଣ କଲି କାହିଁ ଜଳ କାହିଁ ପଠେଇଲେନି ଆପଣ, କି ମୁଁ ପଠେଇଲି ଇନ୍ଦ୍ରକୁ, ଇନ୍ଦ୍ର ଆସିଥିଲା ସେ ବାଳକ ରୂପରେ, ଏ ମୂର୍ଖ ତୁ ଯଦି ସେ ପରିସ୍ରାଟା ପିଇ ଦେଇଥାନ୍ତୁ ସେଟା ଅମୃତଟା, ତତେ ଅମୃତ ପିଇବା ପାଇଁ ବ୍ୟବସ୍ଥା କରିଥିଲି, ତୋର ତ ବିଶ୍ୱାସ ନାହିଁ ତୁ କ'ଣ କରିବୁ, ତତେ ଆଗ ଆଗରୁ କିଏ ଆସୁଥିଲି, ତତେ ମୁଁ କହିଥିଲି ମୋତେ ସ୍ମରଣ କରିବୁ, ତତେ କିଏ ଆସିବେ ଦେଖ ମୁଁ ପଠେଇଥିଲି ନା, ଆଉ ଆସିଏ ଆସିଥିଲା ତୁ ସେଠିକି ପିଇ ଦେଇଥାନ୍ତୁ ତୋର ଅମୃତ ଆଉ କେବେ ତୋର ଜଳ ପାଇଁ ଚିନ୍ତା ହେଇଥାନ୍ତୁ। ରାଗିଗଲା କହିଲେ କ'ଣ କଲି ଆଉ, ଦେଖ ଗୋଟେ ଜୀବର ଶ୍ରଦ୍ଧାଟା କେମିତିକା, ଗଲା ଗୋଟେ ଚାନ୍ସ ଗଲା କହିଲା ଆଜ୍ଞା ଆଉ ଗୋଟେ ବାଟ କରନ୍ତୁ ମୁଁ ହଇରାଣ ହେଉଛି ଏଠି, ମାନେ କହିଲା ଠିକ୍ ଅଛି ଭଗବାନ ସର୍ବଶ୍ରୁତ ଆଉ, କହିଲେ ଚିନ୍ତା କରନି ଯେତେବେଳେ ତୁ ଚିନ୍ତା କରିବେନି କି ମୋତେ, ସେ ମରୁଭୂମିରେ ଗୋଟେ ବାଦଲ ଆସିବ, ସେ ବାଦଲରେ ତୋ ବର୍ଷା ହେବ, ସେଟା ଉତ୍ତଙ୍ଗ ମେଘ ବୋଲି ତାଙ୍କ ନାଁ ପାଇ, କେତେ ଗପ ସବୁ ଆଗରୁ ପଢ଼ୁଥିଲି ସେ ସବୁ ବଡ଼ ଭୁଲିଗଲେଣି, ମନ ପଡ଼ିଲା ଆଜି ପଡ଼ୁ ପଡ଼ୁ ଏ ଟିକାଟି, ଏ ବଡ଼ ମୁନି ଋଷିମାନଙ୍କର ଶ୍ରଦ୍ଧା ଗୋଟେ ଆସୁନି ଆଉ, ଆମେ ଗୋଟେ କ'ଣ ଗୋଟେ ସାଧାରଣ ଜୀବ ଗୋଟେ କ'ଣ ତାକୁ ବୁଝେଇବ, ତ କେତେ କହିଲେ ଭଗବାନ ଗୋଟେ ବିଶ୍ୱାସ କର ନା କ'ଣ ହବ, ମୋର ବୁଢ଼ା ହେଲେ କ'ଣ ହବ, ମୋର ଟଙ୍କା କିଏ ନାହିଁ, ମୋର ପୁଅ ନାହିଁ, ମୁଁ ଏକୁଟିଆ କାହା ମୁଣ୍ଡ କିଏ ପିଟୁଛି, କ'ଣ କିଏ ଜଗତରେ ଗୋଟେ ସାପ ଏକୁଟିଆ ବୋଲୁଛି, ତୁମେ ମଣିଷଟା ସାପ ଏକୁଟିଆ ବୋଲୁଛ ନା ସାଙ୍ଗ, ସାପକୁ କେବେ ଦେଖିଛ ହବା ବୋଲି ବୁଝୁଛ ନା ନାହିଁ, ସାପ କେବଳ ଯେତେବେଳେ ତାଙ୍କ ସହବାସ କରିବେ କେବଳ ସାପକୁ ଦି ନହେଲେ ସେ ସାଙ୍ଗରେ ରହିବେ, କେଉଁ ଗାତ ଭିତରେ ଦେଖୁଥିଲେ 10-15 ସାପ କୋଉଠି ବାହାରୁଛନ୍ତି, ଛୁଆଟି ବେଳେ ସେ ଛୁଆବେଳେ ତାଙ୍କ ରଖିବେ, ସାପ ଏକୁଟିଆ ବୁଲୁଛି ଆଉ, ତୁମେ ମଣିଷଟା ହେଇକି ଏକୁଟିଆ ରହିପାରିବନି, ତୁମେ ହାତ ଗୋଡ଼ ସବୁ ଅଛି, ଭଗବାନ ପ୍ରଭୁଙ୍କୁ ବିଶ୍ୱାସ କର, ଜୀବନ ତ ଏସବୁ ଶକ୍ତି ନାହିଁ, ତାର ପୁଣ୍ୟ ବହୁତ କମ, ତାକୁ କ'ଣ ବୁଝେଇବ, ମନୁଷ୍ୟମାନେ ଠକି ଯାଉଛନ୍ତି ଆଉ, ଅତି ରହସ୍ୟ ଏଠି କହିଲେ ନା, ଅତି ରହସ୍ୟ ଭୂତମ ମତମ, ଅତି ରହସ୍ୟ କଥା କହିଲେ ଅର୍ଜୁନ, ଏଟା ନିଷ୍କାମ ମୋ ପାଇଁ କର୍ମ କରିବାଟା ଅତି ରହସ୍ୟପୂର୍ଣ୍ଣ କଥା, ଆଉ ଅଶ୍ରଦ୍ଧାଧାନ ସନ୍ତୁ ନା ଅନୁତିଷ୍ଠନ୍ତି କିନ୍ତୁ ଅସୁୟନ୍ତି, ଏଇ ଏଟାକୁ ଅଶ୍ରଦ୍ଧା କରେ ବିଶ୍ୱାସ କ'ଣ ଗୋଟେ ଭଗବାନ ପାଇଁ କରିବ, ଭଗବାନ କିଏ ଖାଉଛନ୍ତି, ଭଗବାନ କ'ଣ ଏଇଟା କରୁଛନ୍ତି, କ'ଣ ଏତେ ଗୋଟେ ଖଟିବ, ଏ ଖଟିବ ଖାଇବ କେମିତି ବାପା, ମାଗିଆଣି ଖାଇଦେବୁ ନା କ'ଣ, ଭଗବାନ ପାଇଁ କର୍ମ କର, ଏଠି ସେ କଥା ଶିଖୁଛି ସୁହୃତ ଏତତ୍ ଅତି ରହସ୍ୟଭୂତମ ମତମ, ଏ ଅତି ରହସ୍ୟ ମତକୁ ଅଶ୍ରଦ୍ଧାନ ସନ୍ତୁ, ଯେ ଅଶ୍ରଦ୍ଧାନ ବିଶ୍ୱାସ କରନ୍ତିନି, ନ ଅନୁତିଷ୍ଠନ୍ତି କରନ୍ତିନି, ନ ଅନୁତିଷ୍ଠନ୍ତି କିନ୍ତୁ ଅସୁଛନ୍ତି କରିବେନି, ପୁଣି କହିବେ ଏଇଟା କି ମତଟା, କ'ଣ ଭଗବାନ ଏଇଟା କହିଛନ୍ତି, କ'ଣ ଭଗବାନ ପାଇଁ କରିବାକୁ ପଡ଼ିବ, କରୁ ତ ନାଇଁ କରୁନୁ ଭାଇ ବାଟା ବନ୍ଦ କର, ହେଲେ ନା ଏଠି କହୁଛନ୍ତି ଦେବସନ ତାନ ସର୍ବକର୍ମାଣି କର୍ମ ଜ୍ଞାନେ ସୋ ଆତ୍ମଜ୍ଞାନେ ପରମାତ୍ମା ଜ୍ଞାନେ, ଏଠି କହିଲେ ନା ସର୍ବଜ୍ଞାନ ବିମୁଢାତ୍ମା, ସର୍ବଜ୍ଞାନ କ'ଣ କ'ଣ ଜ୍ଞାନ ତାର ନଷ୍ଟ ହବ, ଯିଏ ନିଷ୍କାମ କର୍ମ କରିବନି ବିଶ୍ୱାସ ତ କରୁନି ପୁଣି ଓଲଟା ଭଗବାନଙ୍କୁ ଅସୁୟା କରିବ ତାର କ'ଣ ହବ, ସର୍ବସ୍ମିନ୍ କର୍ମଜ୍ଞାନେ କର୍ମରେ ଯେଉଁ ଜ୍ଞାନ ରହିଛି, ସୋ ଆତ୍ମଜ୍ଞାନେ ଆତ୍ମଜ୍ଞାନ ଆଉ ପରମାତ୍ମା ଜ୍ଞାନ ଛ ପରମାତ୍ମା ଜ୍ଞାନ ଛ ବିମୁଢା ତାନ ହେବ ବିଚେତ ଚିତ ଶୂନ୍ୟ ଅତଏବ ନସ୍ତାନ ପୁରୁଷାର୍ଥ ବିଭ୍ରଷ୍ଟାନ ବିଧି, ଅର୍ଜୁନ ସେ ଲୋକର ପୁରୁଷାର୍ଥରୁ ବିଭ୍ରଷ୍ଟ ହେଇଯିବ, କର୍ମଜ୍ଞାନ ଆତ୍ମଜ୍ଞାନ ପରମାତ୍ମା ଜ୍ଞାନ ଏଗୁଡ଼ା ହଉଛି ନା, ଆଉ ଭଗବାନଙ୍କର ମତ ଗୁଡାକୁ ତୁମେ ବିଶ୍ୱାସ କରୁନ, ପ୍ରଭୁ ଏଇଟା କହିଛନ୍ତି ମୋର ଏଇଟା କାହିଁକି ହଉନି, ମୁଁ କେମିତି ମୁଁ କାହିଁ ଏତେ ମୁଣ୍ଡ ପୁରେଇବି, ଭଗବାନ ଏଇଟା କହିଛନ୍ତି ମାନେ ସତ, ସମ୍ପୂର୍ଣ୍ଣ ଭକ୍ତି ଯୋଗ ବିଶେଷ କରି କୃଷ୍ଣ ଭଜନ ଗୋଟେ ବ୍ଲାଇଣ୍ଡ ଫେଥ୍ ଉପରେ ଡିପେଣ୍ଡ କରେ, ଅନ୍ଧବିଶ୍ୱାସ ଉପରେ ଡିପେଣ୍ଡ କରେ। ଏଇଟା ଅନ୍ଧବିଶ୍ୱାସ ନୁହେଁ, ତୁମେ ଯୁକ୍ତି କଲେ ପ୍ରତିବାଦ ତ କରିହବ, କିନ୍ତୁ ତୁମକୁ କୃତାର୍ଥ ଭାବକୁ ହେଲେ ତୁମକୁ ଅନ୍ଧବିଶ୍ୱାସ କରିବାକୁ ପଡ଼ିବ। ତୁମର ଆଖି ନାହିଁ, ତୁମେ ଆଖି ଖୋଲି କେମିତି ବିଶ୍ୱାସ କରିବ? ବିଶ୍ୱାସ କୁହନ୍ତି କ'ଣ, ବିଶ୍ୱାସ କ'ଣ କୁହନ୍ତି? ସରଳ ବିଶ୍ୱାସ, ବିଶ୍ୱାସ ଆଉ ଗୋଟେ କ'ଣ? ଅନ୍ଧବିଶ୍ୱାସ। ଅନ୍ଧଭଳିଆ ଗୋଟେ କ'ଣ ବିଶ୍ୱାସ କରୁଛୁ? ଅନ୍ଧବିଶ୍ୱାସ ମାନେ କ'ଣ କ'ଣ ବୋଲି ହେବ? ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସ ଅନ୍ଧସନ୍ତ କାହିଁ ଲାଗୁଛି? ଅନ୍ଧ ଅନ୍ଧ ପଚାରିଲେ ଭାଇ କେଉଁଠି ଦୋକାନଟା କି ଏଇଟା ଆଣ ଯା, ସେ ପଚାରିବେ କାହିଁକି ବାଙ୍କୁ, ହେଲା ଅନ୍ଧ ବା। ଅନ୍ଧଟା ଯେମିତି ବିଶ୍ୱାସ କରେ ଆମକୁ ଗୁରୁ ଶାସ୍ତ୍ର ବାକ୍ୟଟା ସେମିତି ବିଶ୍ୱାସ କରିବାକୁ ପଡ଼ିବ। ଏଠି କହିବାକୁ ଗଲେ ଏଠି ଅନ୍ଧବିଶ୍ୱାସରେ ବେଶୀ କୃତାର୍ଥ ହୁଅନ୍ତି। ହେ କହିଛନ୍ତି ତ ମୋତେ ଗୁରୁ ଗୁରୁଦେବ ତ କହିଛନ୍ତି, ପ୍ରଭୁପାତଟା କହିଛନ୍ତି, ଆଉ ମୋର ଦିନ କାଟିବି ମୋର ଭଜନ କରିକି ଯାହା ହବ ମହାପ୍ରଭୁ କହିଛନ୍ତି ଆଉ। ଏମିତି ନହେଲେ ତୁ ପାରିବନି, ସ୍ୱୀକୃତି ନଥିଲେ ତୁମେ ଏଇଟା ବେଶୀ ମୁଣ୍ଡ ଖର୍ଚ୍ଚ କଲେ ତୁମ ମୁଣ୍ଡଟା ଖରାପ। ସେ ଯାହାର କମ୍ ସ୍ୱୀକୃତି ସେ ବେଶୀ ତତ୍ଵପତ ଗୁଡ଼ା ଶୁଣିକି ତା ମୁଣ୍ଡଗୁଡ଼ାକ ଡିଷ୍ଟର୍ବାନ୍ସ ହେବ। ପ୍ରଭୁପାତ ସେଥିପାଇଁ ବେଶୀ କଥା କିଛି କହିଲେ କି, ସବୁ କଥା କହିଛନ୍ତି କିନ୍ତୁ ପୁରା ଚୁମ୍ବକ ଚୁମ୍ବକ ମାରିକି କହିଛନ୍ତି ସବୁ ସବୁ କଥା ସେ କଭର କରିଛନ୍ତି ପ୍ରବଚନରେ, କିନ୍ତୁ ବେଶୀ ଖେଳେଇଲେନି କିଛି। କାହିଁକି କମ୍ ସ୍ୱୀକୃତି ମାନେ ପିଲା ସବୁ ଆସୁଛନ୍ତି ନା, ଡିଷ୍ଟର୍ବ ହେଇଯିବେ, ସ୍ୱୀକୃତି ଅର୍ଜନ କରିଦିଅନ୍ତୁ। ଆଜି ଦେଖ ସେମାନେ ସନ୍ନ୍ୟାସୀ ଗୁରୁ ଆଜି ଜଗତକୁ ଜ୍ଞାନ ଦେଉଛନ୍ତି। ସେ ସମୟରେ ପ୍ରଭୁପାତ କେବଳ ସିମ୍ପୁଲ କଥା, ଶରୀର ଆତ୍ମା କୃଷ୍ଣ ପାଇଁ କର୍ମ କର, ଚାନ୍ଦ କର, ଡ୍ୟାନ୍ସ କର, ପ୍ରସାଦ ଡିଷ୍ଟ୍ରିବ୍ୟୁସନ କର, ବୁକ୍ ଡିଷ୍ଟ୍ରିବ୍ୟୁସନ କର। ସ୍ୱୀକୃତି ନଥିଲେ ତୁମେ ତାଙ୍କୁ ବଡ଼ ବଡ଼ କଥାଟା କହିଲେ ସେ ନିରାଶ ହେଇକି ଛାଡ଼ି ଛୁଟି ପାଗଳ ହେଇକି ପଳେଇବି। ବଳଦେବ ଦର୍ଶନ ସେଇଟା ଲେଖିଲେ, ସେ ଦର୍ଶନ ଲେଖିଲେ ବିପକ୍ଷ ଦୋଷ ମାହ ଯେତୁ ଇତି, ବିପକ୍ଷ ଦୋଷଟା କହିଲେ ପୂର୍ବ ଶ୍ଳୋକ ଯେ ତୁମେ ମତମ ଈଶ୍ୱରାର୍ଥ କର୍ମମ୍, ତାଙ୍କ ଈଶ୍ୱର ଟିକାରେ ମା ଦେଖୁଥିଲେ କେତେ ଭଲ କଥା କହିଲେ। ଯେଉଁ ନିଷ୍କାମ କର୍ମଟା କ'ଣ, କର୍ମ ନିଷ୍କାମ କର୍ମ ଈଶ୍ୱର ପ୍ରୀତ୍ୟାର୍ଥ, ନିଷ୍କାମ କର୍ମ ମାନେ ନୁହେଁ ଯେ ମୁଁ ମୋର କର୍ମ କରୁଛି ମୋର ଫଳ ଆଶା କିଛି ନା, ସେଇଟା ନିଷ୍କାମ କର୍ମ ନୁହେଁ। ନିଷ୍କାମ କର୍ମ ସେଇ କର୍ମ ଯୋଗ, ଯୋଗ ଯେତେ ଲାଗୁଛି ସେଇଟା ଭଗବାନଙ୍କ ପାଇଁ। ଜଣେ କହିବ ମୋ ପରିବାର ତ ମୋର ପିଲା ଛୁଆ ଅଛି, ମୋର ଟଙ୍କା ପଇସା ଆଣୁଛି, ମୋର ସେଥିରେ କିଛି ଆସକ୍ତି ନାହିଁ, ମୁଁ ନିଷ୍କାମ, ସେଥିରେ ତୁମର କଲ୍ୟାଣ ହେବନି। ଏଇଟା ନିଷ୍କାମ କର୍ମ ଯୋଗ, ସେଇଟା କ'ଣ ସିଦ୍ଧର୍ଶନ କହୁଛନ୍ତି? ଯେ ତୁମେ ମତମ, ଯାହା ହେଉଛି ମୋର ମତ, କ'ଣ ଈଶ୍ୱରାର୍ଥ କର୍ମମ୍ କର୍ତ୍ତବ୍ୟମ୍ ଇତି ଅନୁଶାସନମ୍ ଅଭ୍ୟୁସୟନ୍ତ, ଈଶ୍ୱରଙ୍କ ନିମିତ୍ତ କର୍ମ କର୍ତ୍ତବ୍ୟ ଯୋଉଟା ଅନୁଶାସନ ଯୋଉଟା ଭଗବାନ କହିଛନ୍ତି ତାକୁ ଜଣେ ମାନେ ନା। କ'ଣ ଭଗବାନ ଏଇଟା କହିଛନ୍ତି, କାହିଁ କରିବାକୁ ପଡିବ? ଦ୍ୱିଷନ୍ତୋ ନାନୁତିଷ୍ଠନ୍ତି ତାଙ୍କ, ସେ ଦ୍ୱିଷନ୍ତ ବିଦ୍ୱେଷ କରେ, ନ ଅନୁତିଷ୍ଠନ୍ତି ସେଟା କରେ ନା, ସେ ତ କରେ ନା କରେ ନା ଭଳି ବିଦ୍ୱେଷ କରେ। ତାନ୍ ଚେତସା ବିବେକ ଶୂନ୍ୟାନ୍, ସେ ବିବେକ ଶୂନ୍ୟ ହେଇଯିବ, ତା ଜ୍ଞାନ ସବୁ ପଳେଇବ। ଏଇ ବର୍ତ୍ତମାନ ଆଉ ସମାଜଟା ଅବସ୍ଥା କ'ଣ ହେଇଛି, ଗୋଟେ ଧାର୍ମିକ କୁହ ଅଧାର୍ମିକ କୁହ ଯାହାକୁ ତୁମେ କହୁଛ, ଯାହା ପାଖରେ ନାସ୍ତିକତା ଦେଖାଯାଉଛି ସେ ଏଇ ଗୋଟେ ଜିନିଷକୁ ବିଶ୍ୱାସ କରୁନି। ଭଗବାନଙ୍କ ଗୋଟେ କ'ଣ କରିବ, ଭଗବାନ ଗୋଟେ କ'ଣ କରିବ, ଭଗବାନ ପାଇଁ କ'ଣ ଦରକାର ଏଇଟା ସବୁ? ଈଶ୍ୱରାର୍ଥ କର୍ମ, ଆରେ ଜଣଙ୍କ ପାଇଁ କରୋଡ଼ କରୋଡ଼ ଟଙ୍କା ଗୁଡ଼ାକ ଅଛି, ସେଇଠି ଭଗବାନ ପାଇଁ ନ କରିବ ସେ କ'ଣଟା କରିବ, ନକୁ ଯିବା ପାଇଁ ବାଟ କରିବ, ଏସବୁ ବୋଲ କରେ, ଏଟା କର, ସେଟା କର, ଘର ଗୁଡ଼ା କରେ, ଲାଟିନ୍ କର, ବାଥରୁମ୍ କରେ। ସେଇଟା ମୁଁ ଯାଉଥିଲି ସେ ବମ୍ବେର, ମୋତେ କ'ଣ ତା ନା ଚୌପାଟି ମନ୍ଦିର ଯାଉଥିଲି, ସେ ଆମ ଓଡ଼ିଆ ପିଲାଟି ଆମର ଆସିଥିଲା ଏୟାରପୋର୍ଟକୁ, ଆମ ଗଞ୍ଜାମ ପିଲାଟି ଭଲ ସରଳ ପିଲା, ସିଏ ମୋତେ ନେଇକି ଯାଉଥିଲା, ଦେଖେଇଲା କହିଲା ମହାରାଜ ମୋର କ'ଣ, ମୁଁ କାହିଁକି ଅନ୍ୟାକୁ ଯିବି କ'ଣ ଏଗୁଡ଼ାକ, ମୋତେ ତ ସହର ଦେଖିଲେ ମୋ ମୁଣ୍ଡ ବିନ୍ଧେ, ମୁଁ ଆଉ କାହିଁକି ଏଇଟା ଦେଖିବି, କୋଠାବାଟି ଗୁଡ଼ାକ ଠିଆ ହେଇଛି ପାହାଡ଼ ଭଳିଆ। ମହାରାଜ ଏଇ ବିଲ୍ଟା କାହାର ଜାଣିଛ ନା, ମାନେ ମୋର କ'ଣ ଦରକାର, ମୁଁ ଏଇଟା କାହିଁ ଜାଣିନି, ଏଇଟା ହେଉଛି ସେ ଅମ୍ବାନୀର, ଅମ୍ବାନୀ କିଏ ଗୋଟେ ଅଛି ପୁରା ସେ ଜିଓ କମ୍ପାନୀ, ମାନେ ହଁ ସେ ତ ଆଗେ ଯିବ ଆଉ ତା ପାଇଁ ଆଗେ ରିଜର୍ଭ ହେଇକି ରହିଛି ଟାୱାର ସେଠି। ମୁଁ କହିଲି ତାହେଲେ କ'ଣ କହୁଛୁ, ଜାଣିଛନ୍ତି ମହାରାଜ ତା ଉପରେ ସେ ବିଲ୍ଡିଂ ଉପରେ ତାର ହେଲିପ୍ୟାଡ୍ ଅଛି, ମାନେ ସେଇଠି ଆସିକି ଓହ୍ଲେଇ ବସି ତ କିଏ ମାରି ମରିଦେବ କାଳେ, ତାର ସେଇଠୁ କ'ଣ ହେଲିକପ୍ଟରରେ ସେ ସେଇଠୁ ଏୟାରପୋର୍ଟ ଯିବ, ସେଇଠୁ ତାର ମାନେ ଛାତ ଉପରେ, ଏ କେତେ ଉଚ୍ଚା ଯେ ସେ ଗୋଟେ କ'ଣ, ମୁଁ କୁଆଡ଼େ କ'ଣ ହେଇଥିବ, ମୁଁ ସେ ଚିନ୍ତା କରୁଥା କହୁଛି ଏସବୁ କ'ଣ ମଣିଷ ସଂସାର ଚାଲିଛି ଜଗତରେ, ଏଠୁ ସେ ଲୋକ ତାର ଏତିକି ପଇସା ସେ କ'ଣ କରିବ? ଏ ଆଜି ନା କାଲି ମୁଁ ଦେଖୁଥିଲି ସେ ନ୍ୟୁଜ୍ରେ, ନ୍ୟୁଜ୍ ନା ନା କ'ଣ ନ୍ୟୁଜ୍ ତ ମୁଁ କେବେ ଦେଖେନି, କ'ଣ ପେପରରେ ସେ ଲେଖୁଛି, ସେ ଗୁଗୁଲ ମ ଗୁଗୁଲ ହେଇଛି, ଗୁଗୁଲ ଗୋଟେ କ'ଣ ହେଇଛି ଇଣ୍ଟରନେଟ୍ ଯିଏ, ତାକୁ ଆଜି ପଚାରୁଥିଲେ କି ଗୋଟା କିଏ ତିଆରି କରିଛି କି ଫେସବୁକ୍, ମୁଁ କାଇଁ ଗୋଟା ଜାଣି ଫେସବୁକ୍ କିଏ ତିଆରି କରିଛି, ତିଆରି କରିବି, ମୁଁ ହେବି ଗୋଟେ କମ୍ପାନୀ, ସେ କହିଲା ସବୁ ଗୁଗୁଲର, ସେ କହୁଛି ମୋର ମୁଁ ଆପଣ ପଇସା କମେଇବା ଦରକାର ନାହିଁ, ମୋର ତାର ପଇସା ବାଣ୍ଟି, ସେ କହୁଛି ନା ଯେଉଁ ଲୋକର ଏତେ ପଇସାଟା ଅଛି ଈଶ୍ୱର ପାଇଁ କର୍ମ ନ କଲେ ସେ କ'ଣଟା କରିବ ଭଗବାନ ପାଇଁ, ସେଥିପାଇଁ ଭଗବାନ କହି ମୋ ପାଇଁ କିଛି କର ଭାଇ ହେଲେ ତୁମେ କିଛି, ରାଜାମାନେ ଆଉ ଏତେ ମନ୍ଦିର ସବୁ କାହିଁ କରୁଥିଲେ, ନିଷ୍କାମ କର୍ମଟା କରିବାକୁ ପଡ଼ିବ, ଜଣେ ଏଟା ଏଇଟା ଦରକାର ନାହିଁ, ଏଇଟା ବେକାର, ଏଇଟା ଫାଲତୁ କଥା ବନ୍ଦ କର, ଦରିଦ୍ର ସେବା କର, ଏଇଟା କର ସେଟା କର, ଆଉ ସେ ସେବା କରି ପୁଣି ସେ କର୍ମ ବନ୍ଧନ ପଡ଼ି, ସେ ଦରିଦ୍ର ସେବା କର କି ଯେଉଁ ସେବା କର, ସେ କଥା ସେ କହୁଛନ୍ତି, ଯେହେତୁ ଯେହେତୁ ମେ ମତମ ଈଶ୍ୱରାର୍ଥ କର୍ମମ କର୍ତ୍ତବ୍ୟମ ଅନୁଶାସନ, ଈଶ୍ୱରଙ୍କ ପାଇଁ କର୍ମ ଅନୁଶାସନ ଯେଉଁ ନିର୍ଦ୍ଦେଶ ଗୁଡ଼ିକ ରହିଛି, ଅଭ୍ୟସୁୟନ୍ତେ ଦ୍ୱିଷନ୍ତ ଭଗବାନଙ୍କୁ ଦ୍ୱେଷ କରି କୁହେ, ଏ ଶାସ୍ତ୍ର କ'ଣ ଏସବୁ ଗୀତା ଭାଗବତ କିଏ କ'ଣ ଲେଖିଛି, କ'ଣ ଏଗୁଡ଼ା ଭଗବାନ ପାଇଁ କରିବେ, ନ ଅନୁଶିଷ୍ଟନ୍ତି ତାନ ଚେତ ସା ବିବେକ ଶୂନ୍ୟାନ୍ ଅତେବ ସର୍ବାଣୀ କର୍ମାଣୀ ବ୍ରହ୍ମ ବିଷୟ ଯେତେ ଜ୍ଞାନ, ସର୍ବାଣୀ କର୍ମାଣୀ ସବୁ କର୍ମରୁ ଆଉ ବ୍ରହ୍ମ ବିଷୟକ ଯେତେ ଜ୍ଞାନ ଅଛି ତତେ ବିମୁଢ଼ାନମ ନଷ୍ଟାନ୍ ବିଦ୍ଧି, ସେ ଦର୍ଶନ ଲେଖେ ବିମୁଢ଼ାନକୁ, ତାଙ୍କର ତ ଭାରି ରୁକ୍ଠୁକ୍ କଥା, ତାଙ୍କର ତା ପ୍ରତି ଶବ୍ଦକୁ ସେ ଧରିଦେବେ, ଏଠି କହିଲେ ବିମୁଢ଼ାନ ନଷ୍ଟାନ୍, ବିମୁଢ଼ ଶବ୍ଦକୁ କ'ଣ କୁହାହେଲା, ତାର ଜ୍ଞାନ ଶୂନ୍ୟ ହବ, ସେ କହିଲେ ନଷ୍ଟ ହେଇଗଲେ ପୁରା ଗଲା, ଅଲଗା ଚାର୍ଜ ଟିକେ ରଖିକି କହିବେ ସେ ପୁରା ସିଧା କହିଦେବେ ନଷ୍ଟାନ୍ ନଷ୍ଟ ହେଇଗଲେ, ପ୍ରଭୁ ସେ ଲେଖିଛନ୍ତି ଭାବାର୍ଥରେ ପ୍ରପଦ ଲେଖିଲେ କୃଷ୍ଣ ଚେତନଶୀଳ ହେଲେ କ'ଣ ହୁଏ, ଏଠାରେ ପରିଷ୍କାର ଭାବରେ କୁହାଯାଇଛି, ଦେଶରେ ଯେ ଶାସନ ମୁଖ୍ୟ ତାର ଆଦେଶକୁ ଅବଗଣନା କଲେ ଯେପରି ଦଣ୍ଡ ଭୋଗିବାକୁ ପଡ଼େ, ଠିକ୍ ସେହିପରି ପରମ ପୁରୁଷ ଭଗବାନଙ୍କର ଆଦେଶକୁ ଅବଗଣନା କଲେ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ, ପୁରା ଗୋଟେ ଜିଷ୍ଟ ଲେଖି ଦେଉଛନ୍ତି, ଯେ ଅବାଧ୍ୟ ବ୍ୟକ୍ତି ସେ ଯେତେ ବଡ଼ ହେଲେ ବି ଶୂନ୍ୟ ହୃଦୟ ଯୋଗୁଁ ସେ ଜାଣେ ନାହିଁ ଯେ ଆତ୍ମା କ'ଣ, ପରମାତ୍ମା କ'ଣ, ପରମବ୍ରହ୍ମ କ'ଣ ଏବଂ ପରମ ପୁରୁଷ ଭଗବାନ କ'ଣ, ତେଣୁ ତାର ଜୀବନର ପୂର୍ଣ୍ଣ ଲାଭର ଆଶା ନାହିଁ, ଅବାଧ୍ୟ ବ୍ୟକ୍ତିମାନେ ଅବାଧ୍ୟ ଏଥିପାଇଁ ଲେଖା ହେଲା, ଯେଉଁ ଭଗବାନଙ୍କର କଥାକୁ ମାନନ୍ତି ନାହିଁ, ଅବାଧ୍ୟ କୁହନ୍ତି ଏଇଟା ଅବାଧ୍ୟ ପିଲାଟା କଥାଟା ମାନୁନି, ଏ ଲେଖିଲେ ଆମେ ଶୁଣୁଥିଲେ ନା ବଳଦେବ ଦର୍ଶନ କହିଲେ ଆତ୍ମଜ୍ଞାନ କର୍ମଜ୍ଞାନ ଆତ୍ମଜ୍ଞାନ ପରମାତ୍ମା ଜ୍ଞାନ ସବୁ ପ୍ରପଶ୍ୟ ଲେଖେ, ତେଣୁ ଭଗବତ ନିମିତ୍ତ କର୍ମଟା କେବେ ନିଷ୍ଫଳ ଯିବ ନାହିଁ, କିନ୍ତୁ କର୍ମ ଯୋଉ କରିବାର ପାଞ୍ଚଟା ପନ୍ଥା ଯୋଉ ଶୁଣୁଥିଲେ ଆଧ୍ୟାତ୍ମ ଚେତସ ସନ୍ୟସ୍ତ୍ୟ ଆଧ୍ୟାତ୍ମ ଚେତସ, ସେ ଶ୍ଳୋକ ମୟି ସର୍ବାଣି କର୍ମାଣି ସନ୍ୟସ୍ୟ ଆଧ୍ୟାତ୍ମ ଚେତସ, ନିରହଙ୍କାର ଶ୍ଳୋକ ତିଆରି କରୁଛୁ ନା କ'ଣ ନୂଆ ଶ୍ଳୋକ ମୋତେ ପାଠ ପଢ଼େ, ନିରାଶି ନିର୍ମମ ଭୂତ୍ୱା ତାପରେ ବିଗତ ଜ୍ୱର ଯୁଦସ୍ୱ ବିଗତ ଜ୍ୱର, ପାଞ୍ଚଟା ପ୍ରିନ୍ସିପୁଲ ଏଇଠି କହିଲା ଆଉ ଏଭଳି ନିଷ୍କାମ କର୍ମ ତିଆରି କରା, ନିଷ୍କାମ କର୍ମର ପ୍ରିନ୍ସିପୁଲଟା ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାଣ ହରିଗଲି।